શ્રીલ ગુરુદેવ શ્રી શ્રીમદ ભક્તિ સ્વરૂપ દામોદર સ્વામી ગુરુ મહારાજ પાદ પદ્મ અર્પણ નિવેદન કરી ઈશ્કન પ્રતિષ્ઠા આચાર્ય શ્રી શ્રીમદ શ્રી ભક્તિ વેદાંત સ્વામી શ્લોક પાદ મહારાજ પાદ પદ્મ અર્પણ નિવેદન કરી આજે શ્રીમદ ભાગવતમ દસમ સ્કંદ બાવન અધ્યાયરૂ રુક્મિણીકર મંગળ વિષય રુક્મિણી મંગળ રુક્મિણીક વિવાહ પ્રસંગ કથા દ્વિતીય દિવસર કથા આમે કહ્યા કાલે આમે જેવું કથા વિશ્રામ દેખે આજે શ્રીકારંભ કરવા કથા એ યું ভগবান রুক্মিণী কু বিবাহ কলে সে বিষয়ে যেত কথা প্রসঙ্গ আসিলা কারণ ইয়ে হচ্ছে দ্বারকা লীলা দ্বারকার ভগবান দ্বারকা লীলা পাখাপাখি কে 100 বর্ষ পাখাপাখি ভগবান সেটি লীলা করবে 100 বর্ষ লীলা দ্বারকার আরম্ভ হব এ দ্বারকা লীলা আরম্ভ হচ্ছে ভগবান বিবাহ লীলার দ্বারকা আগর্বর আমি গতকাল কৌলে আমি আগর বর্ণনা করছে ভগবান যে 18 থর মথুরা উপরে আক্রমণ করা আসলে 18 থর আসলে সেই সময় কালযবন আসবে সেদিন ভগবান দ্বারকা নগর নির্মাণ কলে আমি গোটে মন্দির নির্মাণ করা আমি কে যোজনা করছে কে কম করছি দ্বারকা নগরী ভগবান নির্মাণ কলে রাতারাতি সব হয়ে গেল বিশ্বকর্মা করে দে এবং মথুরাবাসী মানুষ সব রাতারাতি সব ট্রান্সপোর্ট সেটি করেদেলে সকাল উঠিলা বেড়ে সে দ্বারকা নগরে পৌঁছান্তি এভাবে ভগবানকর ঐশ্বর্য রয়েছে এবং সেইটি 100 বর্ষ কাল ভগবান লীলা করিব দ্বারকার তেমন এই লীলা বর্ণনা করছেন প্রথমে ভগবান বিবাহ লীলা বর্ণনা করছেন তেমন ভগবান বিবাহ লীলা বর্ণনা করা পূর্ব বলরাম বড় ভাই বিবাহ লীলা আমি গতকাল কইলে রেবতী বিবাহ করলে তেণু ভগবান প্রথম বিবাহ কলে 16108 বিবাহ করি ভগবান 16108 প্রথম রাণী তাঁকর হচ্ছেন রুক্মিণী রুক্মিণী সে যে রাক্ষস পদ্ধতি বিবাহ করলে যদিও পরীক্ষিত মহারাজ এসব কথা জাঁছেন আগর শুনে কিন্তু সি চাইলে মোটে টিকে বিস্তার ভাবে বর্ণনা করতু যদি মু এটা শুনেছি তথাপি টিকিয়ে বিস্তার ভাবে বর্ণনা করতু এইভাবে ভাবে যেত কিন্তু আমি গতকাল কথা এইটি বিশ্রাম দিয়ে তেমন আমি বর্তমান সুখদেব গোস্বামী বর্তমান পরীক্ষিত মহারাজঙ্কর প্রশ্নর উত্তরে এই কথা সব কৌশল বাদরাণী উবাচ বাদরাণী শব্দ ব্যবহার করা যায় কিন্তু না যে ব্যাসদেবঙ্কর পুত্র ব্যাসদেব এই পুত্রকে প্রাপ্ত হওয়া বহুত তপস্যা করে বহুত তপস্যা করে সেই সে তাঁর পুত্র আসলে সুখদেব গোস্বামী ব্যাসদেব যদিও সমস্ত শাস্ত্র রচনা করি অন্তিমে ভাগবত রচনা কলে কিন্তু সে তাঁর যে শিষ্য মানে সব অনেক পৈল জয়মিনী অন্যান্য সব রয়েছেন অঙ্গিরস ইত্যাদি বিভিন্ন বেদ উপনিষদ পুরাণ সুমন্তু বা এই যে রয়েছেন আমার সুত গোস্বামী এমন সব প্রদান করে কিন্তু এই শ্রীমদ ভাগবত কাহু দিয়ে নিলে সেইপাই তপস্যা করে তাঁর পুত্র রূপে আসলে সুখদেব গোস্বামী কারণ সুখদেব গোস্বামী যেত আসলে সেতবে আ পূর্ব বর্ণনা করা যায় সুখদেব গোস্বামী আসিকি জন্ম বহু বর্ষ 12 বর্ষ কি কোন 12 বর্ষ কি কোন 16 বর্ষ এইভাবে ভাবে মাঙ্কর গর্ভে রয়েছে তেমন জন্ম হলে তো সে জন্ম হো নথিলে ব্যাসদেব যাই ভগবান দ্বারকার নিমন্ত্রণ করি আনলে প্রার্থনা করি আনলে ভগবান যেত আশ্বাসন দেলে তুমি মায়াগ্রস্ত হব না সেত সুখদেব গোস্বামী জন্ম নেলে এবং জন্ম নেইকি সে চালগলে প্রবজ্ঞা করা তেমন এইসব লীলা সব রয়েছে অপূর্ব বর্ণনা করা যাই তাপরে যেত সে ভাগবতমর কতটি শ্লোক শুণিলে সেত সে আকর্ষিত হয়ে আসিকি ଏ ଭାଗବତଙ୍କୁ ଶ୍ରବଣ କଲେ। ତେଣୁ ଏଠି ବାଦରାୟଣୀ ଶବ୍ଦ ବ୍ୟବହାର କରାଯାଇଛି। ବାଦରାୟଣୀ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଏଇଠୁ ଆମର ଭଗବାନଙ୍କ ବିବାହ ଲୀଳା ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରିବେ। ତେଣୁ ଏଠି କହୁଛନ୍ତି, ରାଜା ଶ୍ରୀ ଭୀଷ୍ମଙ୍କ ନାମ ବିଦର୍ଭାଧିପତିର ମହାନ ତସ୍ୟ ପଞ୍ଚା ଭବନ ପୁତ୍ର କନିକା ଚ ବରାନନା। ରାଜା ଆସିତ ଭୀଷ୍ମକ, ଜଣେ ରାଜା ଥିଲେ ଭୀଷ୍ମକ ରାଜା, ତାଙ୍କ ନାଁ ହେଉଛି ଭୀଷ୍ମକ, ବିଦର୍ଭର ରାଜା ସେ ଥିଲେ। ଭୀଷ୍ମକ ନାମ, ସକାଳେ ଆମେ ଭୀଷ୍ମଙ୍କର କଥା ଶୁଣୁଛେ ଏବଂ ସନ୍ଧ୍ୟାରେ ଭୀଷ୍ମଙ୍କ କଥା, ଭୀଷ୍ମ ଭୀଷ୍ମକ କପୃତ ହେଇଛି ଏଠି ଭୀଷ୍ମଙ୍କ। ଭୀଷ୍ମଙ୍କ ନାମ ବିଦର୍ଭାଧିପତି ମହାନ, ଯେ ହେଉଛି ବିଦର୍ଭର ଅଧିପତି, ମହାନ ମହାନ ରାଜା ସିଏ। ଶିବଜୀଙ୍କର ଅବତାର ବୋଲି ଜଣେ ଆଚାର୍ଯ୍ୟ କହିଛନ୍ତି। ଏଣୁ ତସ୍ୟା ପଞ୍ଚା ଭବନ ପୁତ୍ର, ତାଙ୍କର ପାଞ୍ଚ ପୁତ୍ର ଥିଲେ ଏବଂ କନିକା ଚ ବରାନନା, ଏବଂ ଗୋଟେ ଜଣେ କନ୍ୟା ଥିଲେ ଯିଏକି ବରାନନା, ବହୁତ ସୁନ୍ଦରୀ ସୁନ୍ଦରୀ କନ୍ୟା ସେ ଥିଲେ ତାଙ୍କର। ତସ୍ୟା ପଞ୍ଚା ଭବନ ପୁତ୍ର କନିକା ଚ ବରାନନା, ଏଇଭଳି ଭାବେ ପାଞ୍ଚ ପୁତ୍ର ଏବଂ ଜଣେ କନ୍ୟା। ବର୍ତ୍ତମାନ ଯୁଗରେ ସବୁ ଫ୍ୟାମିଲି ପ୍ଲାନିଂ, ତେଣୁ ଯାହା ହଉ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ପାଞ୍ଚ ପୁତ୍ର ଗୋଟିଏ କନ୍ୟା, ତେଣୁ ଏଠି କୁହାଯାଉଛି ଶିବଜୀଙ୍କର ଅବତାର ଏବଂ ପାଞ୍ଚ ପୁତ୍ର ଯେଉଁ ହେଉଛନ୍ତି ତାଙ୍କର ସବୁ ମାୟାର ସବୁ ଶକ୍ତି ଏମାନେ ସବୁ, ଏବଂ କନ୍ୟା ଯେଉଁ ହେଉଛନ୍ତି ରୁକ୍ମିଣୀ ଦେବୀ, ଇଏ ହେଉଛନ୍ତି ଲକ୍ଷ୍ମୀ ଦେବୀଙ୍କର ଅବତାର, ଲକ୍ଷ୍ମୀ ଦେବୀଙ୍କ ଅବତାର ଇଏ ଶ୍ରୀ ସୀତାଦେବୀ। ସୀତାଦେବୀଙ୍କର କଥା ଏଠି ଚାଲିଛି, ଭଗବାନ ରାମଚନ୍ଦ୍ରଙ୍କୁ ବହୁତ ଆନନ୍ଦ ଲାଗିବ, ଭଗବାନ ରାମଚନ୍ଦ୍ରଙ୍କ ଲୀଳା ଏଇଟା, କୃଷ୍ଣ ରୂପରେ ଲୀଳା କରିଥିଲେ, ତେଣୁ ସୀତା ବିବାହ ଯେମିତି କରିଥିଲେ ଭଗବାନ ରାମଚନ୍ଦ୍ର, ସେ ଯେଉଁ ଧନୁ ରହିଛି ଶିବଧନୁକୁ ତାକୁ ପ୍ରତ୍ୟାଞ୍ଚ ଚଢ଼ାଇବା ପାଇଁ ଯାଇଥିଲେ, ତାକୁ ଭାଙ୍ଗି ଦେଇଥିଲେ ଅବଶ୍ୟ, ସୀତାଜୀଙ୍କୁ ବିବାହ କରିଥିଲେ, କେହି ଉଠାଇ ପାରୁନଥିଲେ ସେ ଶିବଧନୁ, ଏତେ ଥିଲା ଓଜନ ଥିଲା ତା'ର, ଏସବୁ କଥା ବର୍ଣ୍ଣନା କରାଯାଇଛି ରାମାୟଣରେ। ଯାଇ ହଉ ଭଗବାନ ଏଠି କିନ୍ତୁ ବିବାହ କଲେ ରାକ୍ଷସ ବିଧିରେ ସେଇ ସୀତାଦେବୀଙ୍କୁ, ରୁକ୍ମିଣୀ ଦେବୀ, ତେଣୁ ତାଙ୍କର ଯେଉଁ ପୁତ୍ର ଥିଲେ ଏମାନେ ଏଇଭଳି ଭାବରେ ତାଙ୍କ ନାମ ସବୁ ବର୍ଣ୍ଣନା କରାଯାଇଛି, କ'ଣ କ'ଣ ନା ରୁକ୍ମ ଗ୍ରଜୋ ରୁକ୍ମ ରଥୋ ରୁକ୍ମ ବାହୁ ରଣନ୍ତର, ରୁକ୍ମ କେଶ ରୁକ୍ମ ମାଳି ରୁକ୍ମ ରୁକ୍ମିଣୀ ସା ସ୍ୱଶାସତୀ। ଏମାନେ ସବୁ ରୁକ୍ମ, ରୁକ୍ମ କହିଲେ ସୁବର୍ଣ୍ଣ ଅଗ୍ରଜ, ତାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ରୁକ୍ମୀ, ସୁବର୍ଣ୍ଣ ବର୍ଣ୍ଣର ତାଙ୍କର ଶରୀରର ଦେହ ଥିଲା, ସେଥିପାଇଁ ରୁକ୍ମ ଶବ୍ଦ ବ୍ୟବହାର କରାଯାଇଛି। ଅଗ୍ରଜ ହେଉଛି ରୁକ୍ମୀ, ରୁକ୍ମ ରଥୋ, ତାପରେ ତାଙ୍କର ପୁତ୍ର ହେଲେ ରୁକ୍ମ ରଥୋ, ତାପରେ ରୁକ୍ମ ବାହୁ, ତାପରେ ରୁକ୍ମ କେଶ ଏବଂ ରୁକ୍ମ ମାଳି, ସବୁ ରୁକ୍ମ। ଏବଂ ଅନ୍ତିମ ତାଙ୍କର ସନ୍ତାନ ଥିଲେ କନ୍ୟା ରୁକ୍ମିଣୀ, ଏସା ସ୍ୱସା ସତୀ, ତାଙ୍କର ଭଉଣୀ ସତୀ ଦେବୀ, ସେ ରୁକ୍ମିଣୀ ଏସା ସ୍ୱସା ସତୀ। ତେଣୁ ଏଠି କୁହାଯାଉଛି ଏ ଯେଉଁ ରୁକ୍ମ ଶବ୍ଦର ବ୍ୟବହାର କରାଯାଉଛି, ରୁକ୍ମ କହିଲେ ଧନ, ରୁକ୍ମ ଶବ୍ଦର ଅର୍ଥ ହେଉଛି ସୁବର୍ଣ୍ଣ, ତେଣୁ ଯାହା ପାଖରେ ବହୁତ ଧନ ସବୁ ରହିଛି, ଧନ ସମ୍ପଦ ରହିଛି, ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ତେଣୁ ବିଶେଷ ଭାବେ ରୁକ୍ମୀ ଯିଏ ଥିଲେ ବଡ଼ ଭାଇ, ସେ ସେଇଭଳି ଭାବରେ ଭଗବାନଙ୍କ ଶରଣରେ ଯାଉନ, ତସ୍ମାତ୍ ପ୍ରାୟଣ ନ ହ୍ୟାଡ଼ିଓ ମାଂ ଭଜନ୍ତି। ଭଗବାନ ପରେ କହିବେ ଏ କଥା, ଯେଉଁମାନଙ୍କର ଧନ ଧାନ୍ୟ ରହିଛି ସେମାନେ ଭଗବାନ ଭଜନ କରନ୍ତି ନାହିଁ। ତେଣୁ ଏଇଭଳି ଭାବରେ ତାଙ୍କର ପ୍ରାଚୁର୍ଯ୍ୟ ରହିଛି, ତେଣୁ ବିଶେଷ ଭାବେ ରୁକ୍ମୀ ଭଗବାନଙ୍କ ବିରୋଧ କରୁଥିଲେ, ଭଗବାନ ବିରୋଧ ଭଗବାନଙ୍କୁ ସେ ଦ୍ୱେଷ କରୁଥିଲେ, ଯଦିଓ ରୁକ୍ମିଣୀ ସେଇ ଭଗବାନ କଥା ଚାଲିଛି, ଭଗବାନ କଥା ଶୁଣିକି ରୁକ୍ମିଣୀ ଦେବୀ ଭଗବାନଙ୍କ ଭକ୍ତ ହେଇଗଲେ, କିନ୍ତୁ ରୁକ୍ମୀ ଭଗବାନଙ୍କର ଅଭକ୍ତ ହେଇଗଲେ, ଏ କଥା ଶୁଣୁଛନ୍ତି ସମସ୍ତେ, କିନ୍ତୁ କାହାର କେଉଁଭଳି ଭାବ ପ୍ରଭାବ ପଡ଼ୁଛି, କଥା ଶ୍ରବଣରେ ମଧ୍ୟ ବିଭିନ୍ନ ଭେଦ ରହିଛି। ଆମର ଯେତେବେଳେ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଇଛି, ଯେତେବେଳେ ଭାଗବତ କଥା କହୁଥିଲେ ଗୋକର୍ଣ୍ଣ, ସେତେବେଳେ ତାଙ୍କର ଭାଇ ଯେହେତୁ ଧୁନ୍ଧୁକାରୀ ବହୁତ ପାପୀ ବ୍ୟକ୍ତି ଥିଲେ, ସେଥିପାଇଁ ସିଏ ଉଦ୍ଧାର ପାଇପାରୁନଥିଲେ, ତାଙ୍କ ପାଇଁ କରିଥିଲେ ଭାଗବତ ସପ୍ତାହ। ଆଉ ସେଥିପାଇଁ ଏସବୁ ବହୁତ କଥା ରହିଛି, ଆମେ ଖାଲି ସଂକ୍ଷେପରେ କହିବା। ଯେତେବେଳେ ସେ ଭାଗବତ ସପ୍ତାହ କରିଥିଲେ, ବହୁତ ସେଠି ଶ୍ରୋତା ଥିଲେ, କିନ୍ତୁ ପ୍ରତିଦିନ ରାତ୍ରିରେ ଗୋଟିଏ ଗୋଟିଏ ବାଉଁଶ ଗୋଟେ ରହିଥିଲା, ସାତଟି ଗଣ୍ଠି ଥିଲା, ସେ ବାଉଁଶରେ ସେ ଧୁନ୍ଧୁକାରୀ ଆଶ୍ରୟ ନେଇଥିଲା। ପ୍ରତିଦିନ ରାତିରେ ଗୋଟିଏ ଗୋଟିଏ ଗଣ୍ଠି ଫୁଟୁଥିଲା। ଏହିଭଳି ଭାବରେ ସପ୍ତମ ଦିନ ଦିବସର ଯେତେବେଳେ କଥା ସରିଲା, ଅନ୍ତିମ ସପ୍ତମ ଗଣ୍ଠିଟି ଫୁଟିଲା ଏବଂ ସେ ଗୋଟିଏ ଧୁନ୍ଧୁକାରୀ ଗୋଟିଏ ଦିବ୍ୟ ଶରୀର ପ୍ରାପ୍ତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଦିବ୍ୟ ବିମାନ ଆସିଲା। ସେ ଦିବ୍ୟ ବିମାନରେ ସେ ବୈକୁଣ୍ଠ ଧାମ ଗଲେ। ଭାଗବତ ମହାତ୍ମାରେ ସେ ବର୍ଣ୍ଣନା କରାଯାଇଛି ପଦ୍ମ ପୁରାଣରେ। ତେଣୁ ସେଇଠି ପଚାରିଥିଲେ, ଇଏ ପଚାରିଥିଲେ ଯେଉଁ ରହିଛନ୍ତି ଗୋକର୍ଣ୍ଣ, ଗୋକର୍ଣ୍ଣ ମାନେ ତାଙ୍କର କାନ ଗୋଟେ ଗାଭୀ ଭଳି କାନ ଥିଲା, କାହିଁକିନା ଏସବୁ ବହୁତ କଥା ରହିଛି। ତେଣୁ ସେ ଗାଈକୁ ଦେଇଦେଇଥିଲେ, ସେ ଯେଉଁ ଫଳଟି ଦେଇଥିଲେ ଜଣେ ସାଧୁ, ଇଏ ଯେଉଁ ରହିଛନ୍ତି ଆତ୍ମଦେବ ଆଉ ଧୁନ୍ଦୁଲି, ଇଏ ଆତ୍ମଦେବଙ୍କର କୌଣସି ସନ୍ତାନ ନଥିଲେ, ସେଥିପାଇଁ ସେ ଯାଇଥିଲେ ବଣକୁ ଆତ୍ମହତ୍ୟା କରିବା ପାଇଁ। ସେହି ସମୟରେ ସେ ଜଣେ ବ୍ରାହ୍ମଣ ତାଙ୍କୁ ଦେଖାହେଲେ, ସେ ଗୋଟେ ଫଳ ଦେଇଥିଲେ, ସେ ଫଳକୁ ସେ କ'ଣ କରିଥିଲେ ତାଙ୍କ ପତ୍ନୀକୁ ଦେଇ ଧୁନ୍ଦୁଲିକୁ ଦେଇ ଧୁନ୍ଦୁଲି କ'ଣ କଲେ ନା ସେ ଗାଈକୁ ଦେଇଦେଲେ। ଏ ବହୁତ ଘଟଣା ଅଛି, ତାଙ୍କ ସାନ ଭଉଣୀର ପୁଅକୁ ଆଣିକରି କହିଲେ ମୋର ଇଏ ପୁଅ ବୋଲି କହିକିରି ଏ ଧୁନ୍ଦୁକାରୀ। ତେଣୁ ଏ ଯେଉଁ ଫଳକୁ ଦେଇଦେଇଥିଲେ ଗାଭୀକୁ, ସେ ଗାଭୀ ଖାଇକରି ତାର ଗୋଟେ ପୁତ୍ର ସନ୍ତାନ ଯାଉଥିଲା, ଗାଈର ମଧ୍ୟ ଗୋଟେ ପୁତ୍ର ସନ୍ତାନ ହେଲା। ଏବଂ ସେ ପୁତ୍ର ସନ୍ତାନ ତାର କାନଟା ଗାଭୀ ଭଳି କର୍ଣ୍ଣ ଥିଲା, ସେ ତା ନାଁ ହେଇଥିଲା ଗୋକର୍ଣ୍ଣ। ସେ ଗୋକର୍ଣ୍ଣ ତାଙ୍କୁ ପଚାରିଲେ, ଏଠି ସମସ୍ତେ ଏତେ ସବୁ ଶ୍ରବଣ କରୁଥିଲେ, ଜଣକୁ କାହିଁକି ନେଲ? ସମସ୍ତେ ଶ୍ରବଣ କରି, ଶ୍ରବଣ ଭେଦରେ ଫଳ ଭେଦ ରହିଛି। ତେଣୁ ତା ପରବର୍ଷ ସେ ପୁଣି ଆୟୋଜନ କଲେ ଭାଗବତ ସପ୍ତାହ। ଆଉ ଏଇଟା ଶୁଣିକି ସମସ୍ତ ପାଇଁ ବିମାନ ଆସିଲା, ସମସ୍ତେ ଗଲେ ଭଗବତ ଧାମକୁ ଗଲେ। ଭାଗବତର ମହାତ୍ମ୍ୟ ଏତେ ରହିଛି, ସେ ଭାଗବତ ପ୍ରଭୁପାଦ କୃପାରୁ ଆମେ ସବୁଦିନ ପାଠ କରୁଛେ, ଭାଗବତ କେତେ ମହାତ୍ମ୍ୟ ରହିଛି। ତେଣୁ ଯାହା ହଉ, ଏଠି ଆମର କହିବାର ଉଦ୍ଦେଶ୍ୟ ହେଉଛି, ଏଠି ବିଦର୍ଭ ଜଣେ ରାଜା ଯେଉଁ ଥିଲେ ଭୀଷ୍ମକ, ବହୁତ ମହାନ ଧାର୍ମିକ ରାଜା ଥିଲେ, ଶିବଜୀଙ୍କର ଅବତାର ସିଏ। ତେଣୁ ସେଠି ସବୁ ସାଧୁ ମାନେ ଆସନ୍ତି, ସାଧୁ ମାନେ ଋଷିମାନେ ଆସନ୍ତି ଏବଂ ଭଗବାନ କଥା କୁହନ୍ତି। ସେଇ ଭଗବାନ କଥା ଶୁଣିକରି ରୁକ୍ମିଣୀ ଦେବୀ ଭଗବାନ ଭକ୍ତ ହୋଇଗଲେ ଏବଂ ଭଗବାନଙ୍କର ପତ୍ନୀ ହେବା ପାଇଁ ସ୍ଥିର କଲେ। ଯଦିଓ ସବୁ ପ୍ରକାର ଅସୁବିଧା ଥିଲା, କିନ୍ତୁ ତଥାପି ସେ ଭଗବାନ ଭକ୍ତ ହେଲେ। ଏଇଟା ତା ପରେ ବର୍ଣ୍ଣନା କରାଯିବ। ତେଣୁ ଇଏ ଯେଉଁ ରହିଛନ୍ତି, ଏଇଠି କହୁଛି 23 ଶ୍ଳୋକରେ କୁହାଯାଉଛି, ସୋପଶ୍ରୁତ୍ୟ ମୁକୁନ୍ଦସ୍ୟ ରୂପ ବୀର୍ଯ୍ୟ ଗୁଣଶ୍ରିୟ ଗୃହାଗତୈର୍ଜୀୟମାନା ତଂ ମେନେ ସଦୃଶଙ୍କତି। ସୋପଶ୍ରୁତ୍ୟ ସେଇ ରୁକ୍ମିଣୀ ଦେବୀ ଏ କଥା ଶୁଣିଲେ, ଖାଲି ରୁକ୍ମିଣୀ ଦେବୀ ଶୁଣୁଥିଲେ ତା ନୁହେଁ, ସମସ୍ତେ ମଧ୍ୟ ଶୁଣୁଥିଲେ, କିନ୍ତୁ କିଏ ଶୁଣୁଥିଲେ କିଏ ଶୁଣୁନଥିଲେ ମଧ୍ୟ। ସାଧୁମାନଙ୍କ କଥାକୁ କେତେ ଜଣ ଶୁଣନ୍ତି? ସାଧୁ କଥା ଯେଉଁମାନେ ଶୁଣିବେ ତାଙ୍କ ଜୀବନ ଉଦ୍ଧାର ପାଇଯିବ, ଯେଉଁମାନେ ନ ଶୁଣିବେ ତାଙ୍କ ଜୀବନରେ ସେମାନେ ଉଦ୍ଧାର ପାଇପାରିବେ ନାହିଁ। ସାଧୁମାନେ ଆସିଲେ ତାଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ବିଦର୍ଭ ରାଜ୍ୟକୁ ମଧ୍ୟ ସେହିଭଳି ଭାବରେ ସାଧୁମାନେ ଆସୁଥିଲେ ଏବଂ ଭଗବାନ କଥା କହୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏବଂ ଭଗବାନଙ୍କର ଭକ୍ତ ହେବାର ଯେଉଁ ରହିଛି ଉପାୟ ରହିଛି, ତାର ହେଉଛି ପ୍ରଥମ ହେଉଛି ଭକ୍ତି, ଯେଉଁ ରହିଛି ଭକ୍ତିର ପ୍ରଥମ ଉପାୟ ହେଉଛି ଶ୍ରବଣ। ତେଣୁ ଏଠି କୁହେ ସ୍ୱ ଉପଶ୍ରୁତ୍ୟ ମୁକୁନ୍ଦସ୍ୟ, ଭଗବାନ ସେ ହେଉଛନ୍ତି ମୁକୁନ୍ଦ। ମୁକୁନ୍ଦର ଅନେକ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ଦୁଇଟି ଅର୍ଥ ହେଉଛି କ'ଣ, ଯେ ମୁକ୍ତି ପ୍ରଦାନ କରନ୍ତି ମୁକୁନ୍ଦ, ବା ମୁକ୍ତିକୁ ଯିଏ କୁତ୍ସିତ କରିଦିଅନ୍ତି ଅର୍ଥାତ୍ ଯିଏ ଭକ୍ତି ପ୍ରଦାନ କରନ୍ତି, ସେଇ ମୁକୁନ୍ଦଙ୍କର କଥା ଶୁଣିକି ସ୍ୱ ଉପଶ୍ରୁତ୍ୟ ମୁକୁନ୍ଦସ୍ୟ ରୂପ ବୀର୍ଯ୍ୟ ଗୁଣଶ୍ରିୟ। ଭଗବାନଙ୍କ ରୂପ, ଭଗବାନଙ୍କର ଶକ୍ତି, ଭଗବାନଙ୍କ ଗୁଣ ଏବଂ ଭଗବାନଙ୍କର ଶ୍ରିୟ ଐଶ୍ୱର୍ଯ୍ୟ, ସବୁ ଐଶ୍ୱର୍ଯ୍ୟ ଷଡ଼ ଐଶ୍ୱର୍ଯ୍ୟ ପୂର୍ଣ୍ଣ ସେ ଭଗବାନ। ତାଙ୍କର କଥା ହେଲା ମାନେ ଏଇସବୁ ଗୁଣ ସବୁ ଆସିବ ଭଗବାନ କଥା, ତାଙ୍କ ରୂପ, ତାଙ୍କର ଶକ୍ତି, କେତେ ସୁନ୍ଦର ରୂପ ଭଗବାନଙ୍କର, ହଁ ଯିଏ ଦେଖିବ ସିଏ ଆକର୍ଷିତ ହେଇଯିବ। ଏମିତିକି ଯେଉଁ ରହିଛି ଭଗବାନ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି, ଏଇ ରୂପର ବର୍ଣ୍ଣନା ଯେତେବେଳେ ଶୁଣିଲେ ବାହା ପିଡ଼ଙ୍ଗ ନଟବର ବାପୁ ଏ ଶ୍ଳୋକଟି ଅଛନ୍ତି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଗୋପୀମାନେ ଏଇଟା ଗାନ କରୁଛନ୍ତି ଗୋପୀ ଗୀତରେ ବେଣୁ ଗୀତରେ, ଏଇଟାକୁ ଶୁଣିକିରି ଯେଉଁ ସୁଖଦେବ ଗୋସ୍ୱାମୀ ବ୍ରହ୍ମଚିନ୍ତନ କରୁଥିଲେ ଭଗବାନ ରୂପର ବର୍ଣ୍ଣନା ଶୁଣିକିରି ସେ ଆକର୍ଷିତ ହେଇକି ଆସିଲେ, ଭାଗବତ ଶ୍ରବଣ କଲେ। ଏଭଳି ରୂପର ରହିଛି ମହିମା ଭଗବାନଙ୍କର, ରୂପ ଦେଖିନାହାନ୍ତି କେବଳ ଶୁଣିଛନ୍ତି, ଶୁଣିକିରି ଆକର୍ଷିତ ହେଇକି ଆସିଲେ, ଭାଗବତ ଅଧ୍ୟୟନ କଲେ, ନହେଲେ ସେ ଧ୍ୟାନ କରୁଥିଲେ ବ୍ରହ୍ମଚିନ୍ତନ କରୁଥିଲେ। ସେହିଭଳି ଭାବରେ ଭଗବାନ ଗୁଣ ରୂପ ବୀର୍ଯ୍ୟ ଭଗବାନ ଶକ୍ତି, କେତେ ଶକ୍ତି ରହିଛି ଭଗବାନଙ୍କର, ଛଅ ଦିନରେ ଭଗବାନ ଦେଖାଇଦେଲେ ତାଙ୍କର ଓଷ୍ଠର ବଳ। ଛଅ ଦିନରେ ଭଗବାନ ଯେତେବେଳେ ପୁତନା ଆସିଥିଲା, ଛଅ କୋଷର ପୁତନା ଆସିଥିଲା ତାଙ୍କୁ ହତ୍ୟା କରିବା ପାଇଁ, ଭଗବାନ ତାର ସ୍ତନ୍ୟପାନ କଲେ, କାଳକୁଟ ବିଷ ବୋଳିକି ଆସିଥିଲା, ସେହି ସ୍ତନ୍ୟପାନ ମାଧ୍ୟମରେ ତାର ଯେଉଁ ପ୍ରାଣକୁ ନେଇଗଲେ, ସେଠି ଭଗବାନ ଆଚାର୍ଯ୍ୟମାନେ କୁହନ୍ତି ଭଗବାନ ତାଙ୍କର ଓଷ୍ଠର ବଳକୁ ପ୍ରଦର୍ଶନ କରିଥିଲେ। ଓଷ୍ଠରେ ଏତେ ଶକ୍ତି ରହିଛି ଭଗବାନଙ୍କର, ଗୋଟେ କ୍ରେନ୍ ଭଳି। ସେହିଭଳି ଭାବରେ ଯେତେବେଳେ ତିନି ମାସ ହେଇଥିଲେ ଭଗବାନ ଶକଟାସୁରକୁ ଓଲଟେଇ ଦେଇଥିଲେ, ବିରାଟ ଶକଟଟି ଥିଲା, ଏବଂ ତାକୁ ଭଗବାନ ଛୋଟିଆ ଛୋଟିଆ ପାଦରେ ଟିକିଏ ପାଦକୁ ଉପରକୁ ଠେକି ଠେଲିଦେଲେ, ନିକ୍ଷେପ କରିଦେଲେ ପାଦ, ସେ ଶକଟଟି ଓଲଟି ପଡ଼ିଲା। ଇଏ ଭଗବାନଙ୍କର ଅଙ୍ଗ୍ରୀ ବଳ, ଭଗବାନଙ୍କର ଯେଉଁ ପାଦର ବଳ ଏଭଳି ରହିଛି, ଆଉ ଭଗବାନଙ୍କର ହସ୍ତର ବଳ କ'ଣ କହିବା, କେବଳ ବାମ ହାତର କାଳିଆ ଆଙ୍ଗୁଠିର ନଖରେ ବଳରେ ଭଗବାନ ସାତ କୋଷର ଯେଉଁ ଉଚ୍ଚ ଥିଲା ପାହାଡ଼କୁ ଧାରଣ କରିଥିଲେ ସାତ ଦିନ ଧରିକିରି, ସାତ ବର୍ଷରେ ଏ ଲୀଳାଟି କରିଥିଲେ। ଏଇଭଳି ଭଗବାନଙ୍କର ବୀର୍ଯ୍ୟ ରହିଛି, ଭଗବାନଙ୍କୁ ରହିଛି, ସେଇଭଳି ଭାବରେ ଭଗବାନ ଗୁଣ ରହିଛି, କେତେ ଗୁଣ ରହିଛି, ଅନେକ ଗୁଣ ରହିଛି। ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନଙ୍କ ଏଇଭଳି ଭାବରେ ଗୋଟେ ଗୁଣ ଶୁଣିକିରି ଆକର୍ଷିତ ହେଇକି ଆସିଥିଲେ, ଭଗବାନ କୃପା, ଏଭଳି ତାଙ୍କର କୃପା ରହିଛି। କଙ୍ଗବା ଦୟାଳୁ ଶରଣ ବ୍ରଜେମ ଓହୋ ବକି ଜଂସ୍ତନ କାଳକୁଟମ, ଏ ଶ୍ଳୋକଟି ଯେଉଁଠୁ ବକି ଯିଏକି ତାର ସ୍ତନରେ କାଳକୁଟ ବିଷ ବଳିକି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, କିନ୍ତୁ ତାଙ୍କୁ ସେ ତାଙ୍କର ମାଆଙ୍କର ଗତି ପ୍ରଦାନ କଲେ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ତାଙ୍କର ଆମ ଶରଣରେ ଯିବା। ତେଣୁ ଏଭଳି ଭାବେ ଗୁଣ ଅଛି ଭଗବାନଙ୍କର, ଏବଂ ତାଙ୍କର ଐଶ୍ୱର୍ଯ୍ୟ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସିଏ ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ଅଛି। ତେଣୁ ଏହିସବୁ ଶୁଣିଲେ ସ୍ୱପଶ୍ରୁତ୍ୟ ମୁକୁନ୍ଦସ୍ୟ ରୂପ ବୀର୍ଯ୍ୟ ଗୁଣଶ୍ରେୟ ଗୃହାଗତେ ଗିୟମାନା, ତାଙ୍କର ଗୃହକୁ ଯେଉଁମାନେ ଆସନ୍ତି, ରାଜାଙ୍କର ରାଜସେବାକୁ ଯେଉଁମାନେ ଆସନ୍ତି, ବା ତାଙ୍କ ସିଏ ମଧ୍ୟ ତାଙ୍କ ଗୃହକୁ ନେଇକି ଶୁଣନ୍ତି କଥା। ଏହିଭଳି ଭାବେ ଗୃହାଗତେ ଗିୟମାନା, ସେମାନେ ଭଗବାନ ଗୁଣଗାନ କରିବେ, ସାଧୁଙ୍କର ଏକମାତ୍ର କାର୍ଯ୍ୟ ହେଉଛି ଭଗବାନଙ୍କୁ ଗୁଣଗାନ କରିବେ। ସାଧାରଣ ଲୋକମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି, ଭାଗବତ ଆରମ୍ଭରେ ସେ କଥା କୁହାଯାଇଛି, ବହୁତ ଲୋକ ବହୁତ କଥା କହୁଛନ୍ତି, କିନ୍ତୁ ଭଗବାନ କଥା କେତେ ଜଣ କହୁଛନ୍ତି? ତେଣୁ ସାଧୁମାନେ କହିଲେ ସେ ଭଗବାନ ଗୁଣଗାନ କରିବେ, ସାଧୁ କଥା କହିବା ମାନେ କେବଳ ଭଗବାନ ଗୁଣଗାନ, ନହେଲେ ସାଇଲେଣ୍ଟ ରହିବେ, ଚୁପ୍ ରହିବେ, କିଛି କଥା କହିବେ ନାହିଁ। ତେଣୁ କଥା କହିବା ମାନେ ତାଙ୍କର ଭଗବାନ ଗୁଣ ଆସିବ, ତାଙ୍କର ଭଗବାନ କଥା ହିଁ କହିବେ। ତେଣୁ ଗୃହ୍ୟାଗତମାନ ତଙ୍ଗ ମେନେ ସଦୃଶଂ ପତି, ଏଇଭଳି ଭାବରେ ଶ୍ରବଣ କରିକିରି ଭଗବାନଙ୍କ ନାମ ଏ ଭଗବାନଙ୍କ ରୂପ ବୀର୍ଯ୍ୟ ଗୁଣ ଐଶ୍ୱର୍ଯ୍ୟ ଇତ୍ୟାଦି ଶ୍ରବଣ କରିକିରି ସିଏ ତାଙ୍କର ଭକ୍ତ ହେଇଗଲେ, ତେଣୁ ତାଙ୍କୁ ମାନିଲେ ମେନେ ସଦୃଶଂ ପତି, ତାଙ୍କର ପ୍ରକୃତ ଉପଯୁକ୍ତ ପତି ହେଉଛନ୍ତି ସିଏ। ଆମର ସମସ୍ତଙ୍କର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ତେଣୁ ଆମେ ସେଇଟା ଭୁଲି ଯାଇଛେ, ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ଆମେ ଯେତେବେଳେ ଆମର ସ୍ୱରୂପ ସ୍ଥିତିକୁ ଆସିବା ସେତେବେଳେ ଆମେ ଜାଣିପାରିବା ପ୍ରକୃତରେ ଆମ ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି। ଏ ବେଦରେ ଏଇଠି ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ, ଏଇ ତିନୋଟି ତତ୍ତ୍ୱ ରହିଛି। ତେଣୁ ଯେଉଁମାନେ ତାଙ୍କର ସ୍ୱରୂପ ସ୍ଥିତିକୁ ଆସନ୍ତି ସେମାନେ ଜାଣନ୍ତି ତାଙ୍କର ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି। ଇଏ ହେଉଛି ଭାବସ୍ତର, ଭାବସ୍ତର ଏମିତି କୁହାଯାଇଛି। ରୂପ ଗୋସ୍ୱାମୀ ଭକ୍ତୃ ସ୍ୱାମୀ ସୁନ୍ଦର ବର୍ଣ୍ଣନା କରିଛନ୍ତି, ଆଦୌ ଶ୍ରଦ୍ଧା ତତ୍ ସାଧୁ ସଙ୍ଗ ତତ୍ ଭଜନ କ୍ରିୟା ତତ୍ ଅନର୍ଥ ନିବୃତ୍ତି ସ୍ୟାତ୍, ନିଷ୍ଠା ତତ୍ ନିଷ୍ଠା, ରୁଚି ସ୍ୟାତ୍, ଆସକ୍ତି ତତ୍ ଭାବ। ବିଭାବ କହିଲେ ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେଇ ଜ୍ଞାନଟି ଆମେ ଜାଣିବା ପ୍ରାପ୍ତ ହେବା। ତେଣୁ ରୁକ୍ମିଣୀ ଦେବୀ ଭଗବାନଙ୍କ ଶକ୍ତି ସିଏ ଲୀଳା କରୁଛନ୍ତି, ମାନବୀ ଲୀଳା କରୁଛନ୍ତି, ତଥାପି ଏଇ ତାଙ୍କର ଯେଉଁ ସ୍ୱରୂପ ସ୍ଥିତିକି ସେ ପ୍ରାପ୍ତ ହେଲେ, ଭଗବାନଙ୍କ ସହିତ ତାଙ୍କର ସମ୍ବନ୍ଧ ରହିଛି ପତି ପତ୍ନୀ ସମ୍ବନ୍ଧ, କାହାର କ'ଣ ଶାନ୍ତ ରସରେ ସମ୍ବନ୍ଧିତ ଭଗବାନଙ୍କ ସହିତ, କିଏ ଦାସ୍ୟ ରସରେ ସମ୍ବନ୍ଧିତ, କିଏ ସଖ୍ୟ ରସରେ ସମ୍ବନ୍ଧିତ, କିଏ ବାତ୍ସଲ୍ୟ ରସରେ ସମ୍ବନ୍ଧିତ, କିଏ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ। ତେଣୁ ସମସ୍ତଙ୍କର ଭଗବାନଙ୍କ ସହିତ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ଭଗବତ ଗୀତାରେ ଭଗବାନ କହିଲେ ମମି ବାଂଶ ଜୀବ ଲୋକ ଜୀବ ଭୂତ ସନାତନ, ଭଗବାନଙ୍କ ସମସ୍ତ ଅଂଶ। ତେଣୁ ଏଇଭଳି ଭାବରେ ଆମର ମଧ୍ୟ ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି, ସମ୍ବନ୍ଧ ଜ୍ଞାନ। ସେ ଜ୍ଞାନଟା ଆମର ଆସୁନଥିବାରୁ ଆମେ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ଖୋଜି ବୁଲୁଛେ। ସେ ସମ୍ବନ୍ଧ ଜ୍ଞାନ ଯେତେବେଳେ ଆସିଯିବ ଆମେ ଭଗବାନଙ୍କ ସହିତ ସେଇଭଳି ଭାବରେ ସମ୍ବନ୍ଧିତ ହେଇଯିବା। ତାପରେ ସମ୍ବନ୍ଧ ଜ୍ଞାନ ହେଲେ ସମ୍ବନ୍ଧର ଆଦାନ ପ୍ରଦାନ କେମିତି ହେବ ସେଇଟା ହେଉଛି ଅଭିଧେୟ, ସେଇଟା ହେଉଛି ଭକ୍ତି। ଏବଂ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଲା ପରେ ଭଗବାନଙ୍କ ସହିତ ପ୍ରେମର ଆଦାନ ପ୍ରଦାନ ହେଲା ପରେ, ଭାବର ଆଦାନ ପ୍ରଦାନ ହେଲା ପରେ ଆମେ ପ୍ରୟୋଜନ ବସ୍ତୁ ପ୍ରାପ୍ତ ହେବା, ସେଇଟା ହେଉଛି କୃଷ୍ଣ ପ୍ରେମ। ଏଇ ତିନୋଟି ତତ୍ତ୍ୱ ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ଭାଗବତମ ମଧ୍ୟ ସେଇ ତିନୋଟି ତତ୍ତ୍ୱକୁ ବର୍ଣ୍ଣନା କରାଯାଇଛି। ବେଦର ସାର ହେଉଛି ଭାଗବତମ, ଏଥିରେ ମଧ୍ୟ ସେଇ ତିନୋଟି ତତ୍ତ୍ୱ ରହିଛି। ତେଣୁ ଭଗବାନ କଥା ଶ୍ରବଣ କରି ତାଙ୍କର ସମ୍ବନ୍ଧ ଜ୍ଞାନ ଆସିଗଲା, ଭଗବାନଙ୍କ ସହିତ ମୋର ଏଇ ପତି ସେ ମୋର ପ୍ରକୃତ ଉପଯୁକ୍ତ ପତି, ଏଇ ଜ୍ଞାନଟି ତାଙ୍କର ଆସିଲା ରୁକ୍ମିଣୀ ଦେବୀଙ୍କର ସଦୃଶଙ୍କ ପତି। କିନ୍ତୁ ଅନ୍ୟମାନଙ୍କର ଆସିଲା ନାହିଁ, ବିଶେଷ ଭାବେ ରୁକ୍ମୀ ରୁକ୍ମୀ ଯେ ଭଗବାନ କଥା ଶୁଣୁନଥିବେ ତା ନୁହଁ, କିନ୍ତୁ ଶୁଣିକରି ମଧ୍ୟ ସେ ଭଗବାନ ବିଦ୍ୱେଷ କରୁଥିଲେ। ତେଣୁ ଭଗବାନ ପ୍ରତି ବିଦ୍ୱେଷ ତାଙ୍କର ଆସିଲା। ତେଣୁ ରୁକ୍ମିଣୀ ଦେବୀ ଚାହିଁଲେ ଭଗବାନଙ୍କର ପତ୍ନୀ ହେବା ପାଇଁ, ରୁକ୍ମିଣୀ ମଙ୍ଗଳ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି ରୂପଂ ସୌନ୍ଦର୍ଯ୍ୟଂ ବୀର୍ଯ୍ୟଂ କହିଲେ ପରାକ୍ରମ ଗୁଣା ବିବିଧୈବ ବୈଦଧ୍ୟାୟ, ଇଏ ହେଉଛି ରୂପାଧୀନ ଉତ୍ତରୋତ୍ତର, ଇଏ ଗୋଟିଏ ଗୋଟିଏ ରହିଛି ଭଗବାନଙ୍କର ସବୁ ରୂପ ହେଉ ବା ଗୁଣ ହେଉ ଏସବୁ ଯେଉଁ ରହିଛି ଗୋଟିଏ ପରେ ଗୋଟିଏ ଉନ୍ନତ ସ୍ତର ରହିଛି। ଇଏ ଶୁଣିଲା ମାନେ ଜଣେ ବହୁତ ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେବ। ଭଗବାନ ରୂପ ଯେଉଁ ରହିଛି ରୂପ ବିଷୟରେ ଯେତେବେଳେ ଶୁଣିବ ଯେତିକି ଆନନ୍ଦ ପ୍ରାପ୍ତ ହେବ, ଗୁଣ ବୀର୍ଯ୍ୟ ଭଗବାନ ଶକ୍ତି ବିଷୟରେ ଶୁଣିଲେ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେବ। ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି ଏଇଟା ଉତ୍ତରୋତ୍ତର ସ୍ମାର୍ଟ ଉତ୍ତର ଆହୁରି ଅଧିକରୁ ଅଧିକ ସବୁ ରହିଛି ଭଗବାନଙ୍କ ଏହିସବୁ ତାଙ୍କର ଗୁଣ ସବୁ ଯେଉଁ ରହିଛି ଏହିଭଳି ଭାବେ ତାଙ୍କର ଗୁଣ ଏବେ ତାଙ୍କର ଐଶ୍ୱର୍ଯ୍ୟ ଗୋଟିଏ ପରେ ଗୋଟିଏ ଅଧିକ ଅଧିକରୁ ଅଧିକ ଜଣେ ଆନନ୍ଦ ପ୍ରାପ୍ତ ହେବ ଭଗବାନଙ୍କର। ଏଭଳି ରହିଛି ଭଗବାନଙ୍କର ଆକର୍ଷଣ, ଜଣେ ସବୁବେଳେ ପାଇଁ ଭଗବାନଙ୍କ ସହିତ ଯୁକ୍ତ ହୋଇଯିବେ। ଏଭଳି ଗୋଟିଏ ପରେ ଗୋଟିଏ ଆଦ ରହିଛି, ଆମେ ସବୁ କହୁଛେ ବିଭିନ୍ନ ପ୍ରକାର ଉପାୟରେ ଗୁରୁଦେବ ଆମକୁ ଭଗବାନଙ୍କର ଯୁକ୍ତ କରିଛନ୍ତି। ଆମେ ସବୁଦିନ ସକାଳେ ଗୁରୁଭାଷ୍ଟମ ପାଠ କରୁଛେ, ସଂସାର ଦାବାନଳ ଯଦି ଆମେ ଟିକେ ଆସି ନଥାନ୍ତେ ଆମେ ସେଇ ସଂସାର ଦାବାନଳରେ ଦଗ୍ଧୀଭୂତ ହେଉଥାନ୍ତେ, ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି। କିନ୍ତୁ ଆମେ ଗୁରୁଙ୍କର ଆଶ୍ରୟ ଆସିଥିବାରୁ ସକାଳୁ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଗୁରୁଦେବଙ୍କୁ ପ୍ରାର୍ଥନା କରୁଛେ, ଗୁରୁଙ୍କ ସ୍ମରଣ କରୁଛେ, ଆମକୁ ରକ୍ଷା କରିଦେଇଛନ୍ତି ସିଏ। ଏଇଭଳି ଭାବରେ ଆଠ ପ୍ରକାର ଉପାୟରେ ଗୁରୁଦେବ ଆମକୁ ଭଗବାନ ସହିତ ଯୁକ୍ତ କରୁଛନ୍ତି, ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଅଧିକରୁ ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେବେ। ଭାଗବତମ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ସକାଳୁ ସମସ୍ତେ ଭାଗବତ ଶ୍ରବଣ କରିବେ ଏବଂ ସନ୍ଧ୍ୟାବେଳେ ଭଗବତ ଗୀତା ଅନ୍ୟାନ୍ୟ ଶାସ୍ତ୍ର ସବୁ ରହିଛି ମଧ୍ୟ ରହିଛନ୍ତି। ଆହୁରି ଯିଏ ଅଧିକ ଅଧିକ ଅଗ୍ରଗତି କରିବ ଅଧିକରୁ ଅଧିକ ଚୈତନ୍ୟ ଚରିତାମୃତ ରହିଛି, ବିଭିନ୍ନ ଗୋସ୍ୱାମୀମାନଙ୍କର ପ୍ରଭୁ ଯେଉଁ କହୁଛନ୍ତି ଗୋସ୍ୱାମୀମାନଙ୍କର ଯେଉଁ ସନ୍ଦର୍ଭ ଇତ୍ୟାଦି ରହିଛି, ଅଧିକରୁ ଅଧିକ ଜ୍ଞାନ ସବୁ ରହିଛି, ଅନଲିମିଟେଡ଼ ଜ୍ଞାନର ଶେଷ ହେବ ନାହିଁ ଏଭଳି ରହିଛି। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହିବେ। ସନାତନ ଗୋସ୍ୱାମୀ କହୁଛନ୍ତି ଆମର ଯଦି 13-14 ଜଣ ଅଛନ୍ତି ଟୀକାକାର ଅଛନ୍ତି, ସନାତନ ଗୋସ୍ୱାମୀ ତୁମେ ମଧ୍ୟ ଜଣେ ଟୀକାକାର ହେଇଯିବ କଲେ, ଟୀକାକାର ଏତିକି ଅଛନ୍ତି ଏତିକି ଟୀକା ଅଛି ଆଉ ଅଧିକ ନାହିଁ ତା ନୁହଁ, ତୁମେ ମଧ୍ୟ ଗୋଟେ ନୂତନ କଥା ବାହାର କରିପାରିବ ତା ଭିତରେ ପ୍ରବେଶ କଲେ, ଭାଗବତ ପ୍ରବେଶ କରିବାର ଅଛି ଭାଗବତ କୃପାରୁ ତୁମେ ମଧ୍ୟ ଗୋଟେ ନୂଆ ବାହାର କରିବ ଅର୍ଥ ବାହାର କରିପାରିବ, ଏଭଳି ରହିଛି କଥା, ଅନଲିମିଟେଡ଼ ଶେଷ ନାହିଁ। ଆମର କୁହାଯାଏ ସେ ତ ଗୋସ୍ୱାମୀ କଥା କହୁଥିଲେ ଯାହାର ଯେତିକି ଶକ୍ତି ରହିଛି ସେ ସେତିକି ଉନ୍ନତ ଉଚ୍ଚତାରେ ଉଡ଼ିବ, ସିଏ ଯାହାର ଯେତିକି ଶକ୍ତି ରହିଛି ସେ ତ ଗୋସ୍ୱାମୀ କଥା କହୁଛନ୍ତି। ତେଣୁ ଇଏ ଅନଲିମିଟେଡ଼ ଆମକୁ ସବୁ ପ୍ରଭୁପାଦଙ୍କ କୃପାରୁ ଇସ୍କନରେ ଆମକୁ ଏସବୁ ସୁଯୋଗ ଦିଆଯାଇଛି। ଆମେ ଏ ଯେଉଁ ସୁଯୋଗ ସବୁ ଯଦି ଗ୍ରହଣ କରିବା ତାହେଲେ ଆମେ ବହୁତ ବହୁତ ସହଜରେ ଭଗବତ ଧାମକୁ ଚାଲିଯିବା। କିନ୍ତୁ ଯଦି ଆମେ ଗ୍ରହଣ ନ କରିବା କ'ଣ ହେବ? ପ୍ରଭୁପାଦ ମହାରାଜ କହନ୍ତି ଇସ୍କନ ହେଉଛି ଗୋଟେ ହସ୍ପିଟାଲ, ସ୍ପିରିଚୁଆଲ ହସ୍ପିଟାଲ, ଆମର ସବୁ ଚିକିତ୍ସା ହେଉଛି। ଆମେ କେତେ ଜନ୍ମ ଧରିକିରି ଏଇ ବୌଦ୍ଧ ଜାଗାର ନାଦି କାଳରୁ ଭଗବାନ ଭୁଲିକିରି ଏଇଭଳି ଭାବରେ ସଂସାର ଦାମ ନଡ଼ ଦଗ୍ଧୀଭୂତ ହେଉଛେ। କିନ୍ତୁ ଇସ୍କନ ସଂସ୍ଥାକୁ ଆସିକାଲି ଗୁରୁଙ୍କର ଗ୍ରହଣ କଲେ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଉପାୟରେ ଜଣେ ଖାଲି କଥା ଶୁଣିଲେ ବି ଶୁଣିପାରିବ ନାହିଁ, କୀର୍ତ୍ତନ କରିବ, ତାପରେ ସ୍ମରଣ କରିବ, ତାପରେ କୀର୍ତ୍ତନ କରିବ, ନୃତ୍ୟ କରିବ, ପ୍ରସାଦ ପାଇବ, ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଭଗବାନଙ୍କ ସହିତ ଯୁକ୍ତ ହେବେ। ସବୁ ମାର୍ଗ ଉପରେ ଭଗବାନଙ୍କ ସହିତ ଯୁକ୍ତ ହେବ। ପାଞ୍ଚଟି ଯେଉଁ ଆମର ରହିଛି ବିଷୟ ଉପଭୋଗ ରହିଛି, ପାଞ୍ଚଟି ଭାବରେ ଭଗବାନଙ୍କ ସହିତ ଆମେ ଯୁକ୍ତ ହୋଇପାରିବା। ଶବ୍ଦ ମାଧ୍ୟମରେ ଭଗବାନଙ୍କ ଶବ୍ଦ ଶୁଣିକିରି ଭଗବାନଙ୍କ ସହିତ ଯୁକ୍ତ ହେବା। ସ୍ପର୍ଶ ମାଧ୍ୟମରେ ସ୍ପର୍ଶ ତୁ ତୁଚ ଗାତ୍ର ସ୍ପର୍ଶଙ୍କ ସଙ୍ଗମ, ତାଙ୍କର ଭକ୍ତଙ୍କର ଶରୀର ପାଦ ଛୁଇଁକିରି ବା ଯାହା ବି ହଉ ଏଇଭଳି ଭାବରେ ସ୍ପର୍ଶ କରିକି ଆମେ ମଧ୍ୟ ସ୍ପର୍ଶର ଯେଉଁ ଆନନ୍ଦ ଅଛି ସେଇଟା ପ୍ରାପ୍ତ ହେବା, ବା ଭଗବାନଙ୍କ ବିଗ୍ରହ ସେବା କରି ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହେବା। ଭଗବାନ ରୂପ ରୂପ ମାଧ୍ୟମରେ ଭଗବାନ ରୂପ ଦର୍ଶନ କରି ଜଣେ ଆନନ୍ଦ ପ୍ରାପ୍ତ ହେବ। ଦେଖିବା ପାଇଁ ବହୁତ ଜିନିଷ ଦେଖୁଛନ୍ତି, କିନ୍ତୁ ଭଗବାନ ରୂପ ଦେଖିଲେ ଯେ ଆମର ଚକ୍ଷୁର ସାର୍ଥକତା ପ୍ରାପ୍ତ ହେବା। ଏଇଭଳି ଭାବେ ରସ ଯେଉଁ ରହିଛି, ବିଭିନ୍ନ ପ୍ରକାର ରସରେ ସମସ୍ତେ ପାଇଁ ଆସୁ ଦେଖିକି କେତେ ପ୍ରକାର ଇଏ କାର୍ଯ୍ୟ କରୁଛନ୍ତି, ବିକର୍ମ କରୁଛନ୍ତି ସବୁ ଏ ରସର ଦ୍ୱାରା, ରସନେନ୍ଦ୍ରିୟର ପାଇଁ ଜୁହାର ଲାଳ ଇତି ଉତି ଥାଏ। କିନ୍ତୁ ଭଗବାନ ସୁନ୍ଦର ଭାବ ପ୍ରସାଦ ପ୍ରଦାନ କରିଛନ୍ତି, ଏଇଭଳି ପ୍ରସାଦ ପ୍ରାପ୍ତ ହେଇକରି ଆମେ ଜୁହାର ଯେଉଁ ରସର ରହିଛି ରସଟାକୁ ଆମେ ଉପଲବ୍ଧି କରିବା, ଆନନ୍ଦ ପ୍ରାପ୍ତ ହେବା। ଏବଂ ଗନ୍ଧ ମଧ୍ୟ ଭଗବାନ ପାଦ ପଦ୍ମ ତୁଳସୀ ଯେଉଁ ରହିଛି ମକରନ୍ଦ ବାୟୁ ଆଘ୍ରାଣ କରିକିରି ଚାରିକୁମାର ଯେ ଜ୍ଞାନୀ ଥିଲେ ସେ ଭକ୍ତରେ ପରିଣତ ହେଇଗଲେ। ଏଇଭଳି ଭାବରେ ଭଗବାନ ସବୁକିଛି ଇନ୍ଦ୍ରିୟମାନଙ୍କୁ ଆନନ୍ଦ, ସେଥିପାଇଁ ଗୋବିନ୍ଦ ଗୋବିନ୍ଦ ତାକୁ କୁହାଯାଏ, ବିଭିନ୍ନ ପ୍ରକାର ଉପାୟରେ ସେ ଆନନ୍ଦ ପ୍ରଦାନ କରୁଛନ୍ତି। ଏମିତି କିଛି ନାହିଁ ଏଇଟା ହେଉଛି ନିରାନନ୍ଦ ବସ୍ତୁ ଏଇଟା ଆମେ ନିରାନନ୍ଦ ପ୍ରାପ୍ତ ହେବା ନା, ସବୁକିଛି ଭଗବାନଙ୍କ ସହିତ ଯେକୌଣସି ଉପାୟରେ ଯୁକ୍ତ ହୁଅନ୍ତୁ ନା କାହିଁକି, କାହାର କେଉଁଟା ପ୍ରତି ଆଗ୍ରହ ରହିଛି, କାହାର ଶ୍ରବଣରେ ଆଗ୍ରହ, କାହାର କୀର୍ତ୍ତନରେ ଆଗ୍ରହ, କାହାର ନର୍ତ୍ତନରେ ଆଗ୍ରହ, କାହାର ବାଦ୍ୟ ବଜାଇବାର ଆଗ୍ରହ, ଏସବୁ ବିଭିନ୍ନ ପ୍ରକାର ଆଗ୍ରହ ରହିଛି ତାଙ୍କର ସ୍ୱଭାବ, ସେଇଟା ତାଙ୍କର ସ୍ୱଭାବ, ସେଇଟା କାହାର କେଉଁ ସ୍ୱଭାବ ରହିଛି। ତେଣୁ ଏହି ସ୍ୱଭାବର ଯେତେବେଳେ ଅନ୍ତିମ ସ୍ଥିତି ପ୍ରାପ୍ତ ହେବେ ଭଗବାନଙ୍କର ଏଇ ଆମର ଯେଉଁ ରହିଛି ସମ୍ବନ୍ଧ ଜ୍ଞାନ, ଏଇ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବେ, ଇଏ ହେଉଛି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଲେ ଆମେ ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା। ତେଣୁ ରୁକ୍ମିଣୀ ଦେବୀ ମଧ୍ୟ ସେଇଭଳି ଭାବରେ ଜାଣିଲେ ଉତ୍ତରୋତ୍ତର ରହିଛି। ତାପରେ ଭଗବାନଙ୍କର ପାଇଁ କ'ଣ କହୁଛନ୍ତି ନା, ତାଂ ବୁଦ୍ଧି ଲକ୍ଷଣ ଉଦାର୍ଯ୍ୟ ରୂପଶୀଳ ଗୁଣାଶ୍ରୟାଂ କୃଷ୍ଣାଷ୍ଟ ସଦୃଶଂ ଭାର୍ଯ୍ୟାଂ ସମୁଦ୍ବୋଢୁ ମନୋଦଧେ। ଯେମିତି ରୁକ୍ମିଣୀ ଭଗବାନଙ୍କୁ ପତି ରୂପରେ ପାଇବାକୁ ଚାହୁଁଛନ୍ତି, ସେଇଭଳି ଭାବରେ ମଧ୍ୟ ଭଗବାନ ମଧ୍ୟ ରୁକ୍ମିଣୀ ଦେବୀଙ୍କ କଥା ଶୁଣୁଛନ୍ତି। ତାଂ ବୁଦ୍ଧି ଲକ୍ଷଣ ଉଦାର୍ଯ୍ୟ ରୂପଶୀଳ ଗୁଣାଶ୍ରୟାଂ କୃଷ୍ଣାଶ୍ଚ ସଦୃଶଂ ଭାର୍ଯ୍ୟା ସମୁଦ୍ବୋଢୁ ମନ ଦେବେ। ଭଗବାନ ମଧ୍ୟ ଚିନ୍ତା କଲେ ତାଙ୍କୁ ବିବାହ କରିବା ପାଇଁ, ଭଗବାନ ମନ ତାଙ୍କର ମନ ହେଲା କ'ଣ କହିବା, ଭଗବାନ ଦିବ୍ୟ ମନ ଭଗବାନଙ୍କର ସମୁଦ୍ବୋଢୁ ମନ ଦେବେ। ରୁକ୍ମିଣୀ ଦେବୀଙ୍କୁ ମଧ୍ୟ ସେଇଭଳି ଭାବରେ ଭଗବାନ ଭଳି ତାଙ୍କର ମଧ୍ୟ ଗୁଣ ସବୁ ରହିଛି। ଶୋକରେ କୁହାଯାଉଛି ଯେହେତୁ ଭଗବାନ କୁହାଗଲା ସ୍ୱୟଂ ଭଗବାନ, କ୍ରମ ସନ୍ଦର୍ଭରେ ଜୀବଗୋସ୍ୱାମୀ ଏଇଟା କହୁଛନ୍ତି ଯେ ଯେମିତି ଭଗବାନ କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ, ସେଇଭଳି ଭାବେ ରୁକ୍ମିଣୀ ମଧ୍ୟ ସ୍ୱୟଂ ଭଗବତୀ ସଦୃଶଂ, ତାଙ୍କର ସବୁ ଗୁଣ ସବୁ ସମାନ ରହିଛି, ସଦୃଶଂ ବୋଲି କୁହାଗଲା। ଜୀବଗୋସ୍ୱାମୀ ତାଙ୍କର ଯେଉଁ ରହିଛନ୍ତି କ'ଣ ଯେଉଁ ରହିଛନ୍ତି ବୈଷ୍ଣବ ତୋଷଣୀରେ କହୁଛନ୍ତି ଯେ ଏମିତିକି ଭଗବାନଙ୍କର ଯେମିତି ପାଦ ପଦ୍ମରେ ଚିହ୍ନ ସବୁ ରହିଛି, ରୁକ୍ମିଣୀ ଦେବୀଙ୍କର ମଧ୍ୟ ସେଇ ଚିହ୍ନ ରହିଛି, ଟିକେ ଓଲଟା ଭାବରେ ରହିଛି। ଭଗବାନଙ୍କର ବାମ ପାଦରେ ଯେଉଁ ଚିହ୍ନ ରହିଛି, ରୁକ୍ମିଣୀ ଦେବୀଙ୍କ ଡାହାଣ ପାଦରେ ସେ ଚିହ୍ନ ରହିଛି, ଭଗବାନଙ୍କ ଡାହାଣ ପାଦରେ ଯେଉଁ ଚିହ୍ନ ରହିଛି, ରୁକ୍ମିଣୀ ଦେବୀଙ୍କର ବାମ ପାଦରେ ସେ ଚିହ୍ନ ସବୁ ରହିଛି। ଭଗବାନଙ୍କ 19ଟି ଚିହ୍ନ ରହିଛି ବୋଲି କୁହାଯାଏ। ତେଣୁ ଏହିସବୁ ଚିହ୍ନ ତାଙ୍କ ପାଖରେ ମଧ୍ୟ ରହିଛି ଭଗବତୀ ସିଏ। ଏହିଭଳି ଭାବରେ ରୁକ୍ମିଣୀ ଦେବୀଙ୍କ ତ ରୂପ ଗୁଣ ଶିଳା ସବୁ ରହିଛି, ସବୁ ଏସବୁ ମଧ୍ୟ ସେ ଶୁଣିଛନ୍ତି। ଭଗବାନ ଯଦି ଶୁଣିଲେ ତାହା ନୁହଁ, ଭଗବାନ ସେ ସବୁକି ଜାଣନ୍ତି, କିନ୍ତୁ ମାନବ ଲୀଳା କରୁଛନ୍ତି। ସେ ଯେଉଁ ଜଣଙ୍କର ଯେଉଁ ରହିଛି, ଯେଉଁ ତାଙ୍କର ଯଶ ରହିଛି, ସବୁ ଚାରିଆଡ଼େ ପ୍ରକାଶ ପାଇଯିବ। ଯାହାଙ୍କର ଯେଉଁ ଲୀଳା ଯେଉଁ ଗୁଣ ସବୁ ରହିଛି, ସେ ଚାରିଆଡ଼େ ପ୍ରକାଶ ପାଇବ। ଇସ୍କନରେ ଆମେ ଦେଖନ୍ତୁ କେତେକ ଭକ୍ତ ଅଛନ୍ତି, କିଏ କେଉଁଠି କ'ଣ କରୁଛନ୍ତି, ସବୁ ଯଶ ଆସି ପହଞ୍ଚିଯାଉଛି ଆମ ପାଖରେ। ପୃଥିବୀର କିଏ କେଉଁଠି ରହିଛନ୍ତି, ସେ ଯଶ ଆମେ ପ୍ରାପ୍ତ ହୋଇଯାଉଛେ। ସେହିଭଳି ଭାବରେ ସେହି ସମୟରେ ମଧ୍ୟ ଭଗବାନ ରୁକ୍ମିଣୀ ଦେବୀଙ୍କର ରୂପଗୁଣ ଲୀଳା, ରୂପଗୁଣ ସବୁ ତାଙ୍କର ଶିଳା ଶୀଳ ଇତ୍ୟାଦି ଶୁଣିକରି ସିଏ ମଧ୍ୟ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ସଦୃଶଙ୍କ ଭାର୍ଯ୍ୟା ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ରୁକ୍ମିଣୀ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅନ୍ତରଙ୍ଗା ଶକ୍ତି। ଅନ୍ତରଙ୍ଗା କିଏ ଜଣଙ୍କ କେତେ ଜଣ ଆଚାର୍ଯ୍ୟ ରାଧାରାଣୀଙ୍କର ବିସ୍ତାର, ଆଉ ମଧ୍ୟ କେତେ ଜଣଙ୍କ ସୀତାଦେବୀଙ୍କ ବିସ୍ତାର। ଏ ତାଙ୍କର ଯେଉଁ ଆସିବ 37-43 7ଟି ଶ୍ଳୋକ ରୁକ୍ମିଣୀ ଦେବୀ ଭଗବାନଙ୍କ ପାଖରେ ବାର୍ତ୍ତା ଲେଖିବେ, ସେଇଥିରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ରୁକ୍ମିଣୀ ଦେବୀ କୃଷ୍ଣଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ, ଏବଂ କୃଷ୍ଣ ମଧ୍ୟ ରୁକ୍ମିଣୀଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ। ଭଗବାନ କ'ଣ ଚାହାନ୍ତି ତାଙ୍କର ଭକ୍ତମାନେ ଜାଣନ୍ତି। ଥରେ ସନାତନକୁ ଭଗବାନ ଚୈତନ୍ୟ ମହାପ୍ରଭୁ ରଥଯାତ୍ରା ଲୀଳାରେ ଯେଉଁଭଳି ଭାବରେ କୀର୍ତ୍ତନ କରୁଥିଲେ, ନୃତ୍ୟ କରୁଥିଲେ, ସେ ଯେଉଁ ସଙ୍ଗୀତଟି ଗାନ କରୁଥିଲେ, ତାର ଅର୍ଥ କେହି ବୁଝିପାରୁନଥିଲେ। କିନ୍ତୁ ରୂପ ଗୋସ୍ୱାମୀ ସେ ଅର୍ଥକୁ ଗୋଟେ ତାଳପତ୍ରରେ ଲେଖିକିରି ଖୁଞ୍ଚି ଦେଇଗଲେ। ସେ ଚାଳି ଚାଳିଆରେ ଯେଉଁ ରହିଥିଲେ ଭଗବାନ ଆମର ହରିଦାସ ଠାକୁର ଯେଉଁ ରହିଥିଲେ, ସେ ଯେଉଁ ମଠ ଯେଉଁ ରହିଛି ବକୁଳ ସିଦ୍ଧ ବକୁଳରେ, ସେଇଠି ଖୋଜି ଦେଇଯାଇଥିଲେ। ମହାପ୍ରଭୁ ଆସି ଦେଖିଲେ, କହିଲେ ତାଙ୍କର ମନର କଥା ସେଇଟାକୁ ସେ ରୂପ ଗୋସ୍ୱାମୀ ଲେଖିଦେଇଛନ୍ତି। ତେଣୁ ସେ ପଚାରିଲେ, ସ୍ୱରୂପ ଦାମୋଦର ପଚାରିଲେ, ମୋର ମନ କଥା କେମିତି ରୂପ ଜାଣିଲା। ତେଣୁ ସ୍ୱରୂପ ଦାମୋଦର କହିଲେ ଆପଣଙ୍କର ତାଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ସେଥିପାଇଁ ସେ ଆପଣଙ୍କର ମନର କଥା ଜାଣିଲେ। ଏଇ ସେହି ସମୟରେ ରୂପ ଗୋସ୍ୱାମୀ ଆସିଲେ, ସ୍ନାନ କରିକି ସମୁଦ୍ରରୁ ସ୍ନାନ କରି ଯେତେବେଳେ ଆସିଲେ, ଭଗବାନ ତାଙ୍କୁ ଗୋଟେ ଚାପୁଡ଼ା ମାରିଲେ, ପ୍ରେମରେ ଚାପୁଡ଼ା ମାରିଲେ, ମୋ କଥା କେମିତି ତୁ ଜାଣିଲୁ। ରୂପ ଗୋସ୍ୱାମୀଙ୍କୁ ଯେଉଁ ରହିଛି ଅକ୍ଷର ରହିଛି ମୋତି ଭଳି ଅକ୍ଷର, ତାକୁ ଦେଖିଲେ ଜଣେ କୃତାର୍ଥ ହୋଇଯିବ। ଏଇଭଳି ଭାବେ ସବୁ ରହିଛି ଚୈତନ୍ୟ ଚରିତାମୃତ ସେ ବର୍ଣ୍ଣନା କରାଯାଇଛି। ଆମ ଏଠି ଚୈତନ୍ୟ ଚରିତାମୃତ ପାଠ କରାଯାଉ ନାହିଁ, ଆମେ ଅନୁରୋଧ କରିବା କେତେବେଳେ ସନାତନ ଚୈତନ୍ୟ ଚରିତାମୃତକୁ ମଧ୍ୟ ସନ୍ଦୀପ ପ୍ରଭୁ ପାଠ କରିବେ ଆମକୁ। ଆମେ ସେଇଟା ବହୁତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ବହୁତ କଥା ରହିଛି, ଆମେ ଥରେ ଆରମ୍ଭ କରିଥିଲେ ଏଇ ମାସରେ, ଯେଉଁ ପୁରୁଷୋତ୍ତମ ମାସରେ ଆରମ୍ଭ କରିଥିଲୁ, ଅଳ୍ପ କିଛି କହିଥିଲୁ। ତେଣୁ ଏଇସବୁ ଆହୁରି ଉନ୍ନତ ତତ୍ତ୍ୱ ରହିଛି। ତେଣୁ ଏହିଭଳି ଭାବରେ କୁହାହେଉଛି, ବନ୍ଧୁନାମ ଇଚ୍ଛତାଂ ଦାତୁଂ କୃଷ୍ଣାୟ ଭଗିନୀ ରୂପ ତତୋ ନିବାର୍ଯ୍ୟ କୃଷ୍ଣ ଦ୍ୱିଡ୍ ରୁକ୍ମିଣୀ ଚୈତ୍ୟ ମମନ୍ୟତ। ଯେଉଁ ବନ୍ଧୁନାମ ଇଚ୍ଛତାଂ ଦାତୁଂ, ତାଙ୍କର ଭାଇମାନେ ମଧ୍ୟ ଚାହୁଁଥିଲେ, କୃଷ୍ଣ ରୁକ୍ମିଣୀ ଚାହୁଁଥିଲେ ଭଗବାନ ବିବାହ କରିବା ପାଇଁ, ତାଙ୍କର ଭାଇମାନେ ମଧ୍ୟ ଚାହୁଁଥିଲେ, ଅନ୍ୟମାନେ ବନ୍ଧୁମାନେ ମଧ୍ୟ ଚାହୁଁଥିଲେ, ତାଙ୍କ ପିତା ମଧ୍ୟ ଚାହୁଁଥିଲେ, ଭୀଷ୍ମଙ୍କ ପିତା ମଧ୍ୟ ଚାହୁଁଥିଲେ। କିନ୍ତୁ କୃଷ୍ଣାୟ ଭଗିନୀ ରୂପ, ବିଶେଷ ଭାବରେ ଏଠି ଭାଇମାନଙ୍କ କଥା କୁହାଯାଉଛି, ଅନ୍ୟ ଭାଇମାନେ ସବୁ ଚାହୁଁଥିଲେ, ହଉ ଚାହୁଁଛି ଯଦି ମୋର ଭଉଣୀ ବିବାହ କରିବା ପାଇଁ କୃଷ୍ଣଙ୍କୁ, ସାର୍ ବିବାହ କରନ୍ତୁ। କୃଷ୍ଣାୟ ଭଗିନୀ ରୂପ, ଏଇଟାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ସେ ରୂପ ତାଙ୍କୁ ଯଦି ଚାହୁଁଥିଲେ, କିନ୍ତୁ ତତ୍ଵ ନିବାର୍ଯ୍ୟ କୃଷ୍ଣ ଦ୍ୱିଡ୍, କିନ୍ତୁ ଏଇଟାକୁ ନିବାରଣ କରୁଥିଲେ, ତତ୍ଵ ନିବାର୍ଯ୍ୟ କୃଷ୍ଣ ଦ୍ୱିଡ୍, କାରଣ ସେ କୃଷ୍ଣଙ୍କୁ ବିଦ୍ୱେଷ କରୁଥିଲେ। ଆଜି ପ୍ରଭୁ ସକାଳେ କହୁଥିଲେ, ଆମେ ଭଗବାନ ବିଦ୍ୱେଷ କରୁଥିବାରୁ ଏ ବୌଦ୍ଧିକ ଜଗତକୁ ଆସିଛେ। ତେଣୁ ଏ ଯେଉଁ ବିଦ୍ୱେଷ ରହିଛି, ଏ ବିଦ୍ୱେଷ ଯଦି ଦୂର ହେବ, ତାହେଲେ ଯାଇକି ଆମେ ଭଗବାନଙ୍କୁ ଭଲ ପାଇବା, ନହେଲେ ଭଲ ପାଇପାରିବା ନାହିଁ। କାରଣ ଆମେ ଯେଉଁଭଳି ଭାବରେ ଭଗବାନ ସ୍ୱତନ୍ତ୍ର, ଆମେ ମଧ୍ୟ ସେହିଭଳି ଭାବରେ ସ୍ୱତନ୍ତ୍ର, ଭଗବାନ ଆମର ଅଂଶ ହିସାବରେ ଏହି ସ୍ୱତନ୍ତ୍ରତାରେ ହସ୍ତକ୍ଷେପ କରନ୍ତି ନାହିଁ। କିନ୍ତୁ ଭଗବାନ ବିଦ୍ୱେଷ କରୁଛି, ଭଗବାନ ହେଉଛନ୍ତି ପରମ ଉପଭୋଗକାରୀ, ଆମେ ମଧ୍ୟ ଚାହୁଁଛେ ଉପଭୋଗ କରିବା ପାଇଁ, ସେଥିପାଇଁ ଆମର ଭୌତିକ ଜଗତରେ ପତନ ହୋଇଛି। ତେଣୁ ଯେତେବେଳେ ଆମେ ଭଗବାନଙ୍କ ଶରଣରେ ଯିବା, ସେତେବେଳେ ଯାଇକରି ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା, ନହେଲେ ଭଗବାନ ପ୍ରତି ବିଦ୍ୱେଷ ସମସ୍ତଙ୍କର ରହିଛି, ସେଇଥିପାଇଁ ଆମେ ଅନ୍ୟମାନଙ୍କୁ ବିଦ୍ୱେଷ କରୁଛେ। ଆରମ୍ଭ ହେଉଛି ଭଗବାନଙ୍କ ପାଖରୁ, ଆମ ଶ୍ରୀ ପ୍ରଭୁପାଦ ମହାରାଜ କଥାଟି କହିଛନ୍ତି। ତେଣୁ କେବଳ ରୁକ୍ମିଙ୍କୁ ଛାଡ଼ିଦେଲେ ଆଉ କେହି ସମସ୍ତେ ଚାହୁଁଥିଲେ ଆଉ ସେ ବିବାହ କରନ୍ତୁ ବୋଲି, କିନ୍ତୁ ରୁକ୍ମିଣୀ ନିବାର୍ଯ୍ୟ କୃଷ୍ଣଦ୍ୱୀଡ଼, ଭଗବାନଙ୍କର ସେ ହେଉଛନ୍ତି ବିଦ୍ୱେଷୀ ଥିଲା, ରୁକ୍ମିଣୀ ଚୈଜ୍ୟ ମମନ୍ୟତ, ସେ ଚାହିଁଲେ ଚୈଜ୍ୟ ଚିଦିରା ଶିଶୁପାଳ ହେଉଛନ୍ତି ଉପଯୁକ୍ତ ପାତ୍ର ତାଙ୍କର ସ୍ୱାମୀ ହେବା ପାଇଁ ଉପଯୁକ୍ତ। ଏଇଭଳି ଭାବରେ ସେ ଯେ ଭାବୁଥିଲେ ନା କାହିଁକି ସେ କୃଷ୍ଣଙ୍କୁ ବିବାହ କରିବେ ସେ ଠିକ୍ ହେବ ନାହିଁ, ତାଙ୍କର ପ୍ରକୃତରେ ସେ ଚାହୁଁନଥିଲେ ତାଙ୍କର ଭଉଣୀର ଅକଲ୍ୟାଣ ହେଉ, ଭଉଣୀର କେମିତି କଲ୍ୟାଣ ହେଉ ମଙ୍ଗଳ ହେବ ସେ ଚିନ୍ତା କରୁଥିଲେ, ରୁକ୍ମିଣୀ ମଙ୍ଗଳ ସେ ଭାବୁଥିଲେ, ରୁକ୍ମିଣୀଙ୍କର ମଙ୍ଗଳ ହେବ ଯଦି ସେ ଚିଦିରାଜଙ୍କୁ ବିବାହ କରିବେ, ଆଉ ଅମଙ୍ଗଳ ହେବ ଯଦି ସେ କୃଷ୍ଣଙ୍କୁ ବିବାହ କରିବେ, କାରଣ କୃଷ୍ଣ ତ ରାଜା ନୁହନ୍ତି, କୃଷ୍ଣ ରାଜା ନୁହନ୍ତି, ଏବଂ ଯେଉଁମାନେ ଭଗବାନ ବିଦ୍ୱେଷ କରିବେ ସେମାନେ ଭଗବାନଙ୍କର କୌଣସି ଭଲ ଗୁଣ ଦେଖିପାରିବେ ନାହିଁ। ଆମେ ଦେଖିବା ଏଇଭଳି ଭାବରେ ଅନେକ ରାଜା ରହିଛନ୍ତି, ଚେଦି ଏଇ ଶିଶୁପାଳ ଏଇ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତାଙ୍କ କଥା। ଯୁଧିଷ୍ଠିର ମହାରାଜ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ, ଶିଶୁପାଳକୁ ଯେତେବେଳେ ଭଗବାନ ହତ୍ୟା କଲେ ତାର ଶରୀରରେ ଗୋଟେ ଜ୍ୟୋତି ଆସି ଭଗବାନ ଶରୀରରେ ମିଶିଯାଇଥିଲା, ଏବଂ ଯୁଧିଷ୍ଠିର ମହାରାଜ ମଧ୍ୟ ପ୍ରଶ୍ନ ପଚାରିଥିଲେ, ସପ୍ତମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି, ଜନ୍ମରୁ ସିଏ ଭଗବାନ ବିଦ୍ୱେଷ କରୁଥିଲା, ଛୋଟ ପିଲା ଥିଲାବେଳେ ଏଇଭଳି ଭାବରେ ଆମର ଶିଶୁ ରାଧାକୃଷ୍ଣ କହନ୍ତି କଥା ଠିକ ଭାବରେ କହିପାରିବ ନାହିଁ, ଏ ତାଲା କୃଷ୍ଣ କାଲା କୃଷ୍ଣ କହିପାରିବ, ତାଲା କୃଷ୍ଣ ବୋଲି କହିବ, କାଲା କୃଷ୍ଣ ଏଇଭଳି ଭାବରେ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶିଶୁପାଳଙ୍କର କଥା କୁହାଯାଇଛି, କିଭଳି ଭାବରେ ଭଗବାନ ବିଦ୍ୱେଷ କରୁଥିଲା, ରାଜସ୍ୱ ଯଜ୍ଞର କଥା ବର୍ଣ୍ଣନା କରାଯାଇଛି। ତେଣୁ ଶିଶୁପାଳଙ୍କୁ ସେ ଭାବୁଥିଲେ ବେଷ୍ଟ କ୍ୟାଣ୍ଡିଡେଟ୍, ତାଙ୍କ ଭଉଣୀର ମଙ୍ଗଳ ହେବ, ରୁକ୍ମିଣୀ ମଙ୍ଗଳ ହେବ ଯଦି ସେ ବିବାହ କରିବେ ଶିଶୁପାଳଙ୍କୁ। କିନ୍ତୁ ଜାଣିପାରୁନଥିଲେ କୃଷ୍ଣଙ୍କ ପାଖରେ ଏ ସବୁ ଗୁଣ ରହିଛି, ସେ ଜାଣିପାରୁନଥିଲେ, କାରଣ ଏଇ ବିଦ୍ୱେଷରୁ ଈର୍ଷା ବିଦ୍ୱେଷ ଏସବୁ ଆସିବାରୁ ଆମେ ଭଗବତ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି, ସର୍ବସ୍ଥା ବିପରୀତାନ ବୁଦ୍ଧିସା ପାର୍ଥ ତାମସି, ତମ ଗୁଣର ବୁଦ୍ଧି ରଜଗୁଣର ବୁଦ୍ଧି, ରଜଗୁଣର ମଧ୍ୟ ବୁଦ୍ଧି ଠିକ୍ ଭାବେ ନୁହଁ, ଅଯଥାବତ୍ ପ୍ରଜାନାତି ବୁଦ୍ଧି ସା ପାର୍ଥ ରାଜସୀ, ଏବଂ ତମ ଗୁଣର ସବୁବେଳେ ବିପରୀତ ବୁଦ୍ଧି, ତେଣୁ ଏଇ ତମ ରଜଗୁଣ ଦ୍ୱାରା ଆକ୍ରାନ୍ତ ହେଇକରି ସେ ବିପରୀତ ବୁଦ୍ଧି ଥିଲା, ସେ ଭାବୁଥିଲେ କୃଷ୍ଣ ପାଖରେ କୌଣସି ଭଲ ଗୁଣ ନାହିଁ, ତାଙ୍କର ଭଉଣୀର ମଙ୍ଗଳ ହେବ କେମିତି ହେବ ନା ଯଦି ସେ ଶିଶୁପାଳଙ୍କୁ ବିବାହ କରିବେ, ତେଣୁ ସେ ଅନ୍ୟମାନଙ୍କ କଥା ଏମାନେ ଜାଣିନାହାନ୍ତି, କିଛି ସାନ ଭାଇ ଏଗୁଡ଼ା କିଛି ଜାଣିନାହାନ୍ତି, ବାପା ମଧ୍ୟ ଜାଣିପାରୁନାହାନ୍ତି, ଆଉ ପ୍ରକୃତରେ ରୁକ୍ମିଣୀଙ୍କର ମଙ୍ଗଳ ହେବ ଯଦି ସେ ଶିଶୁପାଳଙ୍କୁ ବିବାହ କରିବ, ଏଇଭଳି ଭାବରେ ବାଧା ପ୍ରଦାନ କରୁଥିଲେ। ତଥା ନିବାର୍ଯ୍ୟ କୃଷ୍ଣଦ୍ୱୀପ ରୁକ୍ମି ଚୈତ୍ୟ ମମନ୍ୟତ, ଯେଦିକୁ ଭାବୁଥିଲେ ବେଷ୍ଟ କ୍ୟାଣ୍ଡିଡେଟ୍ ତାଙ୍କ ଭଉଣୀ ପାଇଁ, ଜରାସନ୍ଧକୁ ସେ ପଚାରିଥିଲେ, ଆମ ଶିଶୁ ରାଧାକୃଷ୍ଣ ମହାରାଜ କଥା କହୁଥିଲେ, ଜରାସନ୍ଧକୁ ପଚାରିଲେ ମୋର ଭଉଣୀ ପାଇଁ ଉପଯୁକ୍ତ ଭର କିଏ, ନା ଶିଶୁପାଳଙ୍କଠୁ ଆଉ କିଏ ଅଧିକ ଉନ୍ନତ ବ୍ୟକ୍ତି ଅଛନ୍ତି ଅଧିକ ଜାଗତରେ, ଶିଶୁପାଳଙ୍କୁ ସେ ଗ୍ରହଣ କଲେ, ଶିଶୁପାଳ ବେଷ୍ଟ କ୍ୟାଣ୍ଡିଡେଟ୍, ଏଇଭଳି ଭାବରେ କଥା ରହିଛି। ତେଣୁ 25 ନମ୍ବର ଶ୍ଳୋକରେ କୁହାଯାଉଛି ବାଦରାୟଣୀନା, ବାଦରାୟଣୀ ଶବ୍ଦର ଅର୍ଥ ମୁଁ କହିଲି, ଭୀଷ୍ମକସ୍ୟ ସାଧୁତ୍ୱମେବ ବୋଧିତମ, ଭୀଷ୍ମକ ବଡ଼ ବଡ଼ ସାଧୁ ବ୍ୟକ୍ତି ଥିଲେ ସିଏ, ଏବଂ ଦଶ ପର ଅଧ୍ୟାୟରେ ବର୍ଣ୍ଣନା କର ସପ୍ତମ ଶ୍ଳୋକରେ, ଯଦିଓ ସେ ଚାହୁଁଥିଲେ ତାଙ୍କର କନ୍ୟାଙ୍କୁ ବିବାହ କରିବାକୁ ଦେବା ପାଇଁ କୃଷ୍ଣଙ୍କୁ, କିନ୍ତୁ ପୁତ୍ର ସ୍ନେହ ବସାନୁଗ, ପୁତ୍ରର ସ୍ନେହରେ ବସ ହେଇକରି ସେ ସେଥିରେ ରାଜି ହେଲେ, ଯଦି ସେ ଚାହୁଁନଥିଲେ କିନ୍ତୁ ରାଜି ହେଲେ ସେ, ଆମେ ଏଇଟା ମଧ୍ୟ ଆଲୋଚନା କରିଥିଲା ପୂର୍ବ ବର୍ଣ୍ଣନା କରାଯାଇଛି, ଏବଂ 34 ଶ୍ଳୋକରେ ମଧ୍ୟ ସେଇଟା କୁହାଯାଇଛି, ମହାମତି ବହୁତ ସୁନ୍ଦର ମତି ତାଙ୍କର ଥିଲା, ଭଗବାନଙ୍କ ଭକ୍ତ ସେ ଥିଲେ, କିନ୍ତୁ ଏଠି ନୃପ ଶବ୍ଦ ଯେଉଁ ବର୍ଣ୍ଣନା କରିଛନ୍ତି ବହୁତ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି, ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ ନୃପ ଶବ୍ଦ ସମ୍ବୋଧନ କରିଛନ୍ତି ବହୁତ ଆଶ୍ଚର୍ଯ୍ୟରେ, ଏଭଳି ଭଗବାନଙ୍କୁ ପତି ରୂପରେ ଚାହିଁବା ପାଇଁ ଚାହୁଁଥିଲେ, କିନ୍ତୁ ଇଏ ରୁକ୍ମିଣୀ ତାଙ୍କୁ ବାଧା ଦେଉଥିଲେ, ରୁକ୍ମିଣୀ ନିବାର୍ଯ୍ୟ। ତେଣୁ ତାପରେ ସବୁ ତଦ ବ୍ୟତ୍ୟା ସୀତାପାଙ୍ଗୀ ବୈଦର୍ଭୀ ଦୁର୍ମନାଭୂଷଂ ବିଚିନ୍ତ୍ୟାପ୍ତଂ ଦ୍ୱିଜଂ କଞ୍ଚିତ୍ କୃଷ୍ଣାୟ ପ୍ରାଣୋଦ୍ଧୃତମ୍। ତେଣୁ ବର୍ତ୍ତମାନ ତତ୍ ଏବତ୍ୟ ଅସିତାପାଙ୍ଗୀ, ଏଇଟାକୁ ଅସିତାପାଙ୍ଗୀ ବହୁତ ସୁନ୍ଦରୀ ସୁନୀଳ କଟାକ୍ଷ ଶାଳିନୀ ଯିଏ, ରୁକ୍ମିଣୀଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି, ସୁନୀଳ କଟାକ୍ଷ କଟାକ୍ଷ ତାଙ୍କର ରହିଛି, ବହୁତ ସୁନ୍ଦର କଟାକ୍ଷ, ଚକ୍ଷୁରୁ ତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଉଛି, ଏଭଳି ରୁକ୍ମିଣୀ ଯେତେବେଳେ କଥା ଜାଣିଲେ, ଏବତ୍ୟ ଏଇଟା ଜାଣିଲେ, ଯେତେବେଳେ ତାଙ୍କର ଭାଇ ତାଙ୍କୁ ବିରୋଧ କରୁଛନ୍ତି ଏବଂ ବାପା ଓ ଅନ୍ୟ ଭାଇମାନେ କିଛି କରିପାରୁନାହାନ୍ତି, ତେଣୁ ବୈଦର୍ଭୀ ଦୁର୍ମନା ଭୃଷଂ, ବହୁତ ତାଙ୍କର ଦୁଃଖ ହେଇଗଲା। ଦୁର୍ମନା ଭୃଷଂ ତାଙ୍କର ବହୁତ ଦୁଃଖ ହେଇଗଲା, ଏମିତି ଦୁଃଖ ହେଲା ଯେ ଆତ୍ମହତ୍ୟା କରିବା ପାଇଁ ପ୍ରସ୍ତୁତ ହେଇଗଲେ। ଯଦି ମୁଁ ବିବାହ ନ କରିବି ତାଙ୍କର ଆସିବ, ଚିଠିରେ ସେଇଟା ବର୍ଣ୍ଣନା କରାଯାଇଛି। ଶରୀର ତ୍ୟାଗ କରିଦେଇ ପଛକେ ଅନ୍ୟ କାହାକୁ ବିବାହ କରିବି ନାହିଁ, ଏଇଭଳି ଭାବେ ଦୁଃଖରେ ସେ ରହିଛନ୍ତି। ଦୁର୍ମନା ଭୃଷଂ ବିଚିନ୍ତ୍ୟାପ୍ତମ ଦ୍ୱିଜଙ୍କ ଅଚିତ, ତେଣୁ ବହୁତ ପ୍ରକାର ଚିନ୍ତା କରୁଛନ୍ତି, ଏମିତିକି ରାତିରେ ଶୋଇପାରୁନାହାନ୍ତି। ଆଉ ପରସବୁ ଆସିବେ ଘଟଣା ସବୁ ବର୍ଣ୍ଣନା କରାଯିବ। ବିଚିନ୍ତ୍ୟାପ୍ତମ ଦ୍ୱିଜଙ୍କ ଅଚିତ, କିଏ ତାଙ୍କୁ ସାହାଯ୍ୟ କରିବ? ଆମେ ଜଣେ ଆଚାର୍ଯ୍ୟ କହୁଛନ୍ତି, ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ତିନି ଜଣ ବନ୍ଧୁ ଅଛନ୍ତି ଆମର, ଗାଭୀମାନେ, ବ୍ରାହ୍ମଣମାନେ, ଦ୍ୱିଜମାନେ ଏବଂ ଦେବତାମାନେ। ତେଣୁ ଚିନ୍ତା କରିକରି ଜଣେ ଦ୍ୱିଜ କଞ୍ଚିତ, ଜଣେ ଦ୍ୱିଜ କଞ୍ଚିତ ଜିଦ ବୋଲି କୁହାଗଲା, ଆମେ ସେଦିନ କହୁଥିଲେ ଇଏରେ, ଦ୍ୱିଜରୁ ଦ୍ୱିଜୋତ୍ତମ ହେଇଗଲେ, ସିଏ ଦ୍ୱିଜ ସପ୍ତମ ବୋଲି କୁହାଗଲା, ବିପ୍ର ସପ୍ତମ। କଞ୍ଚିତ ଦ୍ୱିଜ ବୋଲି ସୁଖଦେବ ଗୋସ୍ୱାମୀ ତାଙ୍କର ନାମ ନେଇନଥିଲେ, କାରଣ ତାଙ୍କର ଏତେ ମହାତ୍ମ୍ୟ ନଥିଲା, ଖାଲି କି କୌଣସି ଦ୍ୱିଜ ବୋଲି କୁହାଗଲା। କିନ୍ତୁ ରୁକ୍ମିଣୀ ଦେବୀଙ୍କର ଯେଉଁ ଆଜ୍ଞାଙ୍କୁ ସେ ପାଳନ କଲେ, ତାଙ୍କର ବାର୍ତ୍ତାକୁ ନେଇକି ଗଲେ ଭଗବାନ ପାଖକୁ, ଭଗବାନଙ୍କ କୃପା ପ୍ରାପ୍ତ ହେଲେ, ତାପରେ ତାଙ୍କୁ କୁହାଗଲା ସପ୍ତମ ବୋଲି କୁହାଗଲା, ଶ୍ରେଷ୍ଠ ବ୍ୟକ୍ତି ପରିଣତ ହେଇଗଲେ। ଆମେ ସେଦିନ କହୁଥିଲେ କଥା ଏଇଟା, ଇଏ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି, କିନ୍ତୁ ଭଗବାନଙ୍କର ଯଦି ଆମେ ସହିତ ଯୁକ୍ତ ହେବା, ତାହେଲେ ଆମେ ଶ୍ରେଷ୍ଠ ଗତି ଲାଭ କରିବା, ଏବଂ ଅନ୍ୟ କୌଣସି ଉପାୟରେ ସେ ପ୍ରାପ୍ତି ହେଇପାରିବନି, ସେ ଗତିକୁ ପ୍ରାପ୍ତ ହେଇପାରିବ ନାହିଁ। ଭଗବାନ ଛାଡ଼ିଦେଲେ, ଭକ୍ତିକୁ ଛାଡ଼ିଦେଲେ, ଆଉ କୌଣସି ଉପାୟରେ ଆମେ ସେ ସ୍ଥିତିକୁ ପ୍ରାପ୍ତ ହେଇପାରିବା ନାହିଁ। ଶ୍ରେଷ୍ଠ ଗତି ପରାଙ୍ଗତି କେହି ବି ଯାଆନ୍ତି ପରାଙ୍ଗତି, ଭଗବତ ଗୀତାରେ ଭଗବାନ କହିଲେ ମଧ୍ୟ ନବମଧ୍ୟାୟରେ, ମାଙ୍ଗି ପାର୍ଥ ବେପାଶ୍ରିତ୍ୟ ଯୋ ବିଶୁ ପାପ ଜନୟୋ ସ୍ତ୍ରୀ ଓ ବୈଶ୍ୱତା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତି। ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ନିଚ ସ୍ଥିତିରେ ଅଛନ୍ତି ମଧ୍ୟ, ମାଙ୍ଗି ପାର୍ଥ ବେପାଶ୍ରିତ୍ୟ ମୋର ଆଶ୍ରୟ ନେଇକରି, ଏମିତିକି ସ୍ତ୍ରୀ ଲୋକ ହୁଅନ୍ତୁ, ବୈଶ୍ୟ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ, ଆଉ ଯେତେ ପାପଜନୀ ହୁଅନ୍ତୁ ହୁଅନ୍ତୁ ନା କାହିଁକି, ବିଶୁ ପାପଜନ ଆଉ ଯେତେ ପାପୀ ବ୍ୟକ୍ତି ଥାଆନ୍ତୁ ନା କାହିଁକି, କିନ୍ତୁ ଯଦି ଭଗବାନଙ୍କ ଶରଣରେ ଆମେ ଚାଲିଯିବା, ତାହେଲେ ତେବେ ଯାଆନ୍ତି ପରାଙ୍ଗତି, ଶ୍ରେଷ୍ଠ ଗତି ଆମେ ପ୍ରାପ୍ତ ହେବା। ତେଣୁ ଏ କଞ୍ଚିତ ଦ୍ୱିଜ ବୋଲି କୁହାଗଲା, କିନ୍ତୁ ଭଗବାନଙ୍କ ସେବାରେ ଯେତେବେଳେ ନିଯୁକ୍ତ ହେଇଗଲେ ତାଙ୍କୁ କୁହାଗଲା ସପ୍ତମ, ବିପ୍ର ସପ୍ତମ, ଶ୍ରେଷ୍ଠ ସ୍ତରରେ ପହଞ୍ଚିଗଲେ ସେ ଭଗବାନ ସେବାରେ ନିଯୁକ୍ତ ହେଇଯିବାରୁ। ତେଣୁ ଦ୍ୱିଜ କଞ୍ଚିତ କୃଷ୍ଣାୟ ପ୍ରାୟଣୋଦୃତମ, ତେଣୁ ପଠେଇଲେ କୃଷ୍ଣଙ୍କ ପାଖକୁ ପଠେଇଲେ ଦ୍ୱିଜ ଜଣଙ୍କୁ, ତାଙ୍କ ନାମ ବା ଭାଗବତ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଆଚାର୍ଯ୍ୟମାନେ କହି ସୁନନ୍ଦ ବୋଲି ତାଙ୍କ ନାମ ହେଇଯିବ, ଆମେ କହୁଥିଲୁ ସେଇଟା, ଜୟ ଶ୍ରୀ ଶ୍ରୀ ସୀତାରାମର କ'ଣ। ତେଣୁ ତାଙ୍କୁ ପଠେଇଲେ ଦ୍ରୁତ, ଦ୍ରୁତ ବେଗରେ ପଠେଇଲେ, ବ୍ୟବସ୍ଥା କରିକିରି କୃଷ୍ଣ ପାଖକୁ ଚିଠି ଲେଖିଲେ। ଏ ଚିଠି ଏଇ ବାଉନ ଅଧ୍ୟାୟରେ ସେ ରହିଛି 37-43, ଏ 7 ଶ୍ଳୋକ ରହିଛି। ଏ ଶ୍ଳୋକରେ ରୁକ୍ମିଣୀ ଦେବୀ ତାଙ୍କର ମନ କଥାକୁ ବ୍ୟକ୍ତ କରିଛନ୍ତି, ଏବଂ ଭଗବାନ କୃପା କରି ଆମକୁ ସେସବୁ ଶୁଣାଉଛନ୍ତି, ଆମେ ମଧ୍ୟ ଭଗବାନଙ୍କ ଶରଣରେ ଏଇଭଳି ଭାବରେ ଯାଇପାରିବା, ତେଣୁ ଏହି ଶିକ୍ଷା ଆମକୁ ପ୍ରଦାନ କରୁଛନ୍ତି ଭଗବାନ। କୃଷ୍ଣାୟ ପ୍ରାୟଣ ଦ୍ରୁତମ, ଖୁବ୍ ଶୀଘ୍ର ଯାଇକି ଭଗବାନ ପାଖରେ ପହଞ୍ଚିବା ପାଇଁ ସେ ବ୍ୟବସ୍ଥା କରିକିରି ପଠେଇଲେ। ତେଣୁ ଏପରି କୁହାଯାଉଛି, ଏହା ପୂର୍ବ ଶ୍ଳୋକରେ ଚୈତନ୍ୟ ଚରିତାମୃତରେ ମଧ୍ୟ ଏଇଟା ମଧ୍ୟଲୀଳା 5 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ଯେତେବେଳେ ମହାପ୍ରଭୁ ଆସିଥିଲେ ସନ୍ୟାସ ନେଇକରି, ଆସିକିରି ଯେତେବେଳେ ଏଠି କେଉଁଠି ଏ କଥାଟି ବଡ଼ ବିପ୍ର ସାନ ବିପ୍ର କଥା କୁହାଯାଉଥିଲା ବୃନ୍ଦାବନରେ, ସାକ୍ଷୀ ଗୋପାଳ କଟକରେ ଯେତେବେଳେ ଆସିଲେ ନିତ୍ୟାନନ୍ଦ ପ୍ରଭୁ ଏଇଟା କହିଲେ, ସାକ୍ଷୀ ଗୋପାଳ କଥା, ସାକ୍ଷୀ ଗୋପାଳ ମଧ୍ୟ ସେ ସମୟରେ ସାକ୍ଷୀ ଗୋପାଳ କଟକରେ ଥିଲେ, ସାକ୍ଷୀ ଗୋପାଳ କଥାକୁ ବର୍ଣ୍ଣନା କଲେ ନିତ୍ୟାନନ୍ଦ ପ୍ରଭୁ। ସେଠି ଯେଉଁମାନେ ଭକ୍ତମାନେ ଥିଲେ, ମହାପ୍ରଭୁ ସାଙ୍ଗରେ 3 ଆସିଥିଲେ, ଚନ୍ଦ୍ରଶେଖର ଆଚାର୍ଯ୍ୟ, ନିତ୍ୟାନନ୍ଦ ପ୍ରଭୁ ଏବଂ ମୁକୁନ୍ଦ, ଏଇ 3 ମହାପ୍ରଭୁଙ୍କ ସାଙ୍ଗରେ ଆସିଥିଲେ, ସନ୍ୟାସ ଲୀଳା ଗ୍ରହଣ କଲା ପରେ ଆସିଥିଲେ, ଏଇଟା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଏବଂ ସେଠି ଯେଉଁମାନେ ଭକ୍ତମାନେ ଥିଲେ, ସେଇଠି ନିତ୍ୟାନନ୍ଦ ପ୍ରଭୁ ଏଇ ଲୀଳାଟିକୁ ବର୍ଣ୍ଣନା କରିଥିଲେ, ଯେ ବଡ଼ ବିପ୍ର ଏବଂ ସାନ ବିପ୍ର ବୃନ୍ଦାବନକୁ ଯାଇଥିଲେ, ଏସବୁ କଥା ଘଟଣାଟି ଅଛି। ବଡ଼ ବିପ୍ର ଯଦି ଚାହୁଁଥିଲେ ତାଙ୍କର କନ୍ୟାଙ୍କୁ ବିବାହ ଦେବା ପାଇଁ ସାନ ବିପ୍ରଙ୍କୁ, କିନ୍ତୁ ତାଙ୍କର ପରିବାର ସମସ୍ତେ ବିରୋଧ କଲେ। ଏ ଘଟଣାଟି ଆମେ କହିବା ନାହିଁ ଏତେ। ତେଣୁ ସାନ ବିପ୍ର ଗଲେ ଭଗବାନ ପାଖକୁ, ତାଙ୍କୁ ଆସି ସାକ୍ଷୀ ଦେବା ପାଇଁକି, ଗୋପାଳ ଗୋପାଳ ଆସି ସାକ୍ଷୀ ଗୋପାଳ ଦେଲେ, ସାକ୍ଷୀ ଦେଲେ। ବୃନ୍ଦାବନରୁ ଗଲେ ବିଦ୍ୟାନଗର, ଚାଲି ଚାଲିକି ଗଲେ। ଏସବୁ ଲୀଳାଟି ରହିଛି। ଏବଂ ବିଦ୍ୟାନଗରରେ ସେ ଯାଇ ସାକ୍ଷୀ ଦେଲେ, ସିଏ କହିଥିଲେ ଦେବେ ବୋଲି, ତେଣୁ ତାଙ୍କୁ ବିବାହ କରାଗଲା। ଏ ଲୀଳାଟି ରହିଛି। ଏଇଟାକୁ ଆମର ଶ୍ରୀଶ୍ରୀମଦ ରାଧାବଂଶ ମହାରାଜ କଥାରେ କହୁଥିଲେ। ଏଇଟାକୁ ଏଇ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଯାହା ବି ହଉ, ଏଇଭଳି ଭାବରେ ଏଠି କହିଛନ୍ତି, ତେଣୁ ଦ୍ୱାରକାଂଶ ସମଭ୍ୟତ୍ୟ ପ୍ରତିହାରେ ପ୍ରବେଶିତ ଅପଶ୍ୟ ଆଦ୍ୟ ପୁରୁଷଂ ଆସନ କାଞ୍ଚନାସନେ। ଭଗବାନ ବ୍ୟବସ୍ଥାରେ ସେ ଆସି ପହଞ୍ଚିଗଲେ। ଭଗବାନ ଦ୍ୱାରକା ରହିଛନ୍ତି, ତାଙ୍କର ଯେଉଁ ନିଜର ମନ୍ଦିରରେ ବସିଛନ୍ତି, କ'ଣ ଉପବେଶନ କରିଛନ୍ତି, ତାଙ୍କର ଗୋଟିଏ କାଞ୍ଚନାସନେ ସୁବର୍ଣ୍ଣ ଆସନ, ସୁବର୍ଣ୍ଣ ଆସନରେ ଭଗବାନ ବସିଛନ୍ତି। ତେଣୁ ସେ ଆସି ଦ୍ୱାରକାଂଶ ସମଭ୍ୟତ୍ୟ, ଦ୍ୱାରକୁ ଆସିବା ଏତେ ସହଜ ନୁହଁ, ଚାରିପଟେ ସମୁଦ୍ର ରହିଛି, କିନ୍ତୁ ଯାହା ହଉ ସେ ସବୁ ଭଗବାନଙ୍କ ବ୍ୟବସ୍ଥାରେ ସବୁ ଆସିଗଲେ। ଏବଂ ପ୍ରତିହାରୀ ପ୍ରବେଶିତ, ଦ୍ୱାରପାଳ ମଧ୍ୟ ତାଙ୍କୁ ପ୍ରବେଶ କରାଇଲେ, ବ୍ରାହ୍ମଣଙ୍କୁ ଦ୍ୱିଜଙ୍କୁ ପ୍ରବେଶ କରାଇଲେ। ସେ ଦେଖିଲେ ଯେତେବେଳେ ଆସୁଛନ୍ତି ଭଗବାନ ଦର୍ଶନ କଲେ, ସିଏ ଦ୍ୱିଜ ତାଙ୍କର ଜୀବନର ପ୍ରକୃତରେ ଭାଗ୍ୟ ସୌଭାଗ୍ୟ, ଯେମିତି କୁହାଗଲା ବ୍ରହ୍ମାଣ୍ଡ ଭ୍ରମିତି କ'ଣ ଭାଗ୍ୟବାନ ଜୀବ, ଗୁରୁକୃଷ୍ଣ ପ୍ରସାଦ ପାଇ ଭକ୍ତିଲତା ବିଜ, ଯେଉଁମାନେ ଭାଗ୍ୟବାନ ସେମାନେ ଏ ଭକ୍ତିଲତାକୁ ପ୍ରାପ୍ତ ହୁଅନ୍ତି। ସେଇଭଳି ଭାବରେ ଭାଗ୍ୟବାନ ଦ୍ୱିଜ ଜଣଙ୍କ ଭଗବାନ ଦର୍ଶନ କଲେ। ଅବଶ୍ୟ ଆଦ୍ୟଂ ପୁରୁଷଂ, ଭଗବାନ ଯଦି ଦର୍ଶନ କରୁଛନ୍ତି, ତାଙ୍କୁ ଲାଗୁଛି ଏଇଭଳି ଭାବରେ ଇଏ ହେଉଛନ୍ତି ଆଦ୍ୟ ପୁରୁଷ ଭଗବାନ, ସବୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ସବୁ ଜାଣିଛନ୍ତି ଭଗବାନ ବିଷୟରେ। ଆଜି ଦେଖିକିରି ଯେଉଁ ଦେଖିଲେ ଭଗବାନ ରୂପ ଦେଖିକିରି ଜାଣିପାରିଲେ, ଇଏ ହେଉଛି ଆଦ୍ୟ ପୁରୁଷ, ଇଏ ହେଉଛି ସେଇ ଭଗବାନ ଯାହାଙ୍କ ବିଷୟରେ ଆମେ ଶାସ୍ତ୍ରରେ ଅଧ୍ୟୟନ କରୁଛେ। ଏସବୁ ତାଙ୍କୁ ଯେତେବେଳେ ଦର୍ଶନ କରିଦେଲେ, ସେଇ ଭାବ ତାଙ୍କର ଆସିଲା। ଅପଶ୍ୟତ ଆଦ୍ୟଂ ପୁରୁଷଂ, ଇଏ ହେଉଛନ୍ତି ଆଦି ପୁରୁଷ, ଆଦି ପୁରୁଷ ଗୋବିନ୍ଦମ ଆଦି ପୁରୁଷଂ ତମହଂ ଭଜାମି, ଗୋବିନ୍ଦମ ଆଦି ପୁରୁଷଂ ତମହଂ ଭଜାମି। ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ସବୁ କିଛି, କିନ୍ତୁ ଯେତେବେଳେ ଦେଖିଦେଲେ, କିଭଳି ଦେଖିଲେ ନା ଆସନ କାଞ୍ଚନା ଆସନେ, ଗୋଟେ ସୁବର୍ଣ୍ଣ ଆସନରେ ବସିଛନ୍ତି ଭଗବାନ, ସୁବର୍ଣ୍ଣ ସେଠି ସବୁ ସୁବର୍ଣ୍ଣ, ଦ୍ୱାରକାରେ ସବୁ ସୁବର୍ଣ୍ଣରେ ସବୁ ତିଆରି, ସୁବର୍ଣ୍ଣ ଇତ୍ୟାଦି ସବୁ ବହୁତ ଜିନିଷ ରହିଛି, ବହୁତ କ'ଣ ବହୁତ ଐଶ୍ୱର୍ଯ୍ୟ ରହିଛି ସେଠି ଦ୍ୱାରକା ଐଶ୍ୱର୍ଯ୍ୟ। ତେଣୁ ସେ କାଞ୍ଚନା ଆସନରେ ବସିଥିଲେ, ଆସନ କାଞ୍ଚନା ଆସନେ ଯେଉଁ କୁହାଯାଇଛି, ଏଇଟା ଦେଖିଦେଲେ, ଦେଖିଦେଲେ ଯେତେବେଳେ ଏଇଟା ବର୍ଣ୍ଣନା କରାଯାଉଛି, ଆଚାର୍ଯ୍ୟ ଟୀକାରେ କହୁଛନ୍ତି ଯେ ସମ୍ୟକ ନିର୍ବିଘ୍ନତୟ ଅଭିତ ସର୍ବତ୍ୱ ଇତ୍ୟ, କୌଣସି ବାଧା ଆସିଲାନି, ନିର୍ବିଘ୍ନରେ ଆସି ପହଞ୍ଚିଗଲେ। କାରଣ ବ୍ରାହ୍ମଣ ଯେଉଁ ଆସିଲେ ରୁକ୍ମିଣୀ ଦେବୀଙ୍କ ବାର୍ତ୍ତା ଆଣିକରି, ସବୁ ପ୍ରକାର ଜୀବନର ବିପଦ ଥିଲା, ତାଙ୍କ ରୁକ୍ମିଣୀ ଯଦି ଜାଣିଥାନ୍ତେ ତାଙ୍କୁ ହତ୍ୟା କରିଦେଇଥାନ୍ତେ। ଏଇଭଳି ଭାବରେ ସମସ୍ତ ସଙ୍କଟକୁ ପାର ହେଇକି ସେ ଆସିଛନ୍ତି, ନିର୍ବିଘ୍ନରେ ଆସିଲେ, କୌଣସି ବିଘ୍ନ ପ୍ରାପ୍ତ ହେଇନାହାନ୍ତି। ସମ୍ୟକ ନିର୍ବିଘ୍ନତା, ଯେମିତି ଆମେ କହିବା ପାଣ୍ଡବମାନେ ଯେତେବେଳେ ଅଜ୍ଞାତବାସ କରୁଥିଲେ, କୌରବମାନେ ସବୁ ଚେଷ୍ଟା କରୁଥିଲେ ତାଙ୍କୁ ଧରିବା ପାଇଁ, କିନ୍ତୁ ଧରିପାରିଲେ ନାହିଁ। ସେଇଭଳି ଭାବରେ ରୁକ୍ମିଣୀ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ, ଯେମିତି ରୁକ୍ମିଣୀ ଆଉ କୃଷ୍ଣଙ୍କୁ ବିବାହ ନ କରୁ, ସେ ଜାଣିଥିଲେ ରୁକ୍ମିଣୀଙ୍କର ଇଚ୍ଛା ଅଛି କୃଷ୍ଣଙ୍କୁ ବିବାହ କରିବା ପାଇଁ। ତେଣୁ ସେ ରାଜା ଆସିଲେ, ସାଧାରଣ ବ୍ୟକ୍ତି ନୁହଁ, ସେ ଜାଣିଛନ୍ତି କେତେ କଥା, ତାଙ୍କ ଗୋଇନ୍ଦା ବିଭାଗ ସବୁ କେତେ କ'ଣ ସବୁ ରହିଥିବ, ରାଜା ନହେଲେ ରାଜପୁତ୍ର ଜ୍ୟେଷ୍ଠ ପୁତ୍ର, ତେଣୁ ସବୁ ପ୍ରକାର ବ୍ୟବସ୍ଥା କରୁ, କିନ୍ତୁ ତା ସତ୍ତ୍ୱେ ଏଇ ଜଣଙ୍କ ଆସି ନିର୍ବିଘ୍ନରେ ଆସି ପହଞ୍ଚିଗଲେ। ସମ୍ୟକ ନିର୍ବିଘ୍ନତା ଅଭିତ କହିଲେ ସର୍ବତ, କୌଣସି ପ୍ରକାର ବିଘ୍ନତା ପ୍ରାପ୍ତ ହେଇନାହାନ୍ତି, ସେ ନିର୍ବିଘ୍ନରେ ଆସି ପହଞ୍ଚିଗଲେ। କାଞ୍ଚନା ଆସନେ, ଦେଖିଲେ ତାଙ୍କୁ ଆଦି ପୁରୁଷ ବସିଛନ୍ତି କାଞ୍ଚନା ଆସନରେ। ଇତି ସନାତନ ଗୋସ୍ୱାମୀ, ଇସି ଶ୍ୟାମ ସୁନ୍ଦରସ୍ୟ ଅଧିକ ଶୋଭା ସୂଚିତ, ଶ୍ୟାମ ବର୍ଣ୍ଣ ଭଗବାନ ଆଉ ଗୌରବର୍ଣ୍ଣର ଯେଉଁ ରହିଛି ସିଂହାସନରେ ଭଗବାନ ବସିଛନ୍ତି, ବହୁତ ଶୋଭା ଦେଖାଯାଉଛି, ସେଇଟା ମ୍ୟାଚିଂ ସିଂହାସନରେ ବସିଛନ୍ତି, ଶ୍ୟାମ ବର୍ଣ୍ଣକୁ ଇଏ ସ୍ୱର୍ଣ୍ଣବର୍ଣ୍ଣ କେତେ ସୌନ୍ଦର୍ଯ୍ୟ ରହିଛି, ଶୋଭା ପ୍ରକାଶ ପାଉଛି। ଏଇଭଳି ଭାବରେ କହୁଛନ୍ତି ଭଗବାନ ତାଙ୍କୁ, ଦୃଷ୍ଟ୍ୱା ବ୍ରହ୍ମଣ୍ୟ ଦେବ ତମ୍ ଅବରୁହ୍ୟ ନିଜାସନାତ୍ ଉପବେଶ୍ୟା ହୟଂ ଚକ୍ରେ ଯଥାତ୍ମାନ ଦିବୌକସ। ଯେମିତି ବ୍ରାହ୍ମଣ ଭଗବାନ ଦେଖିଲେ ଜାଣିଲେ, ଏଇ ଯେ ଆଦିପୁରୁଷ ଭଗବାନ ମଧ୍ୟ ତାଙ୍କୁ ଦେଖିକି ଜାଣିଲେ ଇଏ ବ୍ରାହ୍ମଣ ଜଣେ ଆସୁଛନ୍ତି। ଦୃଷ୍ଟ୍ୱା ବ୍ରହ୍ମଣ୍ୟ ଦେବ, ସେ ହେଉଛି ବ୍ରାହ୍ମଣଙ୍କ ଦେବ, ଏମ ବ୍ରହ୍ମଣ ଦେବା ଗୋ ବ୍ରାହ୍ମଣ ହିତା ଅଛ, ବ୍ରାହ୍ମଣମାନଙ୍କ ଦେବତା ସିଏ। ତେଣୁ ଭଗବାନ ଦେଖିଲେ ତାଙ୍କୁ, ତମ ଅବରୁହ୍ୟ ନିଜାସନା, ତାଙ୍କୁ ଦେଖିଦେଲେ ଯେତେବେଳେ ସେ ଆସନ ତଳୁ ପଡ଼ି ତଳୁ ମାନେ ଅବରୁହ୍ୟ ଓହ୍ଲେଇ ପଡ଼ିଲେ, ଆସନରେ ବସିଥିଲେ ଭଗବାନ, ଭଗବାନ ଓହ୍ଲେଇ ପଡ଼ିଲେ ଅବରୁହ୍ୟ ନିଜାସନା। ଏବଂ ଉପବେଶ୍ୟା ହୟଂ ଚକ୍ରେ, ଜଣେ ଆଚାର୍ଯ୍ୟ କହନ୍ତି ତାଙ୍କୁ ସେଇ ତାଙ୍କ ଆସନରେ ସେ ବ୍ରାହ୍ମଣଙ୍କୁ ବସାଇଲେ, ବଲ୍ଲଭାଚାର୍ଯ୍ୟ କଥା କହିଛନ୍ତି, ନିଜ ଆସନରେ ବସାଇଲେ ତାଙ୍କୁ, ସେଇଠି ବସାଇକିରି ହୟଂ ଚକ୍ରେ ତାଙ୍କୁ ପୂଜା କରିବା ଆରମ୍ଭ କଲେ। କିଭଳି ଭାବରେ ନା ଯଥାତ୍ମାନ ଦିବୌକସ, ଯେଭଳି ଭଗବାନଙ୍କୁ ଦେବତାମାନେ ଦିବୌକସ, ଦେବତାମାନେ ଦେବତାମାନଙ୍କର ଅନେକ ନାମ ରହିଛି, ଅମରା ନିର୍ଜରା ଦେବା ତ୍ରିଦଶା ବିଭୁଧା ସୁରା ସୁପର୍ବାଣ ସୁମନସ ତ୍ରିଦିବ୍ୟସ ଦିବୌକସ, ଏସବୁ ବିଭିନ୍ନ ପ୍ରକାର ନାମ, ଅମରା କ'ଣ ସେଇଟା ଅମରକୋଷରେ ବର୍ଣ୍ଣନା କରେ, ଦେବତାମାନଙ୍କ ନାମ ସବୁ ରହିଛି। ଗୋଟେ ହେଉଛି ଦିବୌକସ, ଦେବତାମାନେ ଯେଭଳି ଭାବରେ ଭଗବାନ ପୂଜା କରନ୍ତି ସେଇଭଳି ଭାବରେ ସେ ପୂଜା କଲେ ବ୍ରାହ୍ମଣକୁ, ବ୍ରାହ୍ମଣ ଦେବାୟ ତାଙ୍କୁ ଏଇଭଳି ଭାବରେ ତାଙ୍କ ଆସନରେ ବସାଇକି ସେ ପୂଜାପୂଜି କଲେ, ପାଦ ଧୌତ କଲେ, ବିଭିନ୍ନ ପ୍ରକାର ଆଳତି ଫାଳତି କରିକି ସବୁ କରିକିରି ଏଇଭଳି ଭାବେ ପୂଜା କଲେ, ଯେମିତି ଆମେ ଭଗବାନ ପୂଜା କରୁଛେ ସେଇଭଳିଆ ପୂଜା କଲେ। ଭଗବାନ ଠାରୁ ଏଇସବୁ ଶାସ୍ତ୍ର ଆସିଛନ୍ତି, ବେଦ ଉପନିଷଦ ଇତ୍ୟାଦି ସବୁ ତାଙ୍କଠାରୁ ଆସିଛନ୍ତି। ଭଗବାନ କେମିତି ପୂଜା କରିବାକୁ ଗୋଟେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଆଉ ଭଗବାନଙ୍କୁ ଜାଣିବା ଦରକାର ନାହିଁ, ଆଉ ଭଗବାନଙ୍କର ଅଜ୍ଞାନତା ନାହିଁ କେମିତି ପୂଜା କରାଯିବ, ତାଙ୍କୁ ସେଇଭଳି ଭାବେ ପୂଜା କଲେ। ଏବଂ ବସେଇକିରି ତାଙ୍କୁ ତାଙ୍କୁ ଭୁକ୍ତବନ୍ତମ ବିଶ୍ରାନ୍ତମ ଉପଗମ୍ୟ ଶତାଙ୍ଗତି ପ୍ରାଣୀନାମ ଅଭିମୋଷନ ପାଦୋ ଅବ୍ୟଗ୍ର ତମ ଅପୃଚ୍ଛତ। ଭଗବାନ ଏଭଳି ତାଙ୍କୁ ଖାଦ୍ୟ ଫାଦ୍ୟ ସବୁ ଦେଇକିରି ସବୁ ଆପ୍ୟାୟତ କଲେ, ଏବଂ ତାଙ୍କର ନିଜର ହସ୍ତରେ ତାଙ୍କର ପାଦକୁ ସମ୍ବାହନ କଲେ ଭଗବାନ। ଦେଖନ୍ତୁ ଭଗବାନଙ୍କ ଭକ୍ତର ବତ୍ସଳତା ଇଏ, ଭଗବାନ ହେଇକିରି ମଧ୍ୟ ତାଙ୍କ ପାଦ ସମ୍ବାହନ କରୁ, ପାଦ ଅଭିମୃଷନ ପାଦ ପାଦଉ ତାଙ୍କ ପାଦ ଦୁଇଟିକୁ ଭଗବାନ ସମ୍ବାହନ କରିବାକୁ ଆରମ୍ଭ କଲେ। ଦେଖନ୍ତୁ ଭଗବାନଙ୍କର ଭକ୍ତ ବତ୍ସଳତା କିଭଳି, ଏ ତାଙ୍କୁ କହୁଛନ୍ତି ଆମ ଅପୃଚ୍ଛଦ ଭଗବାନ କଥା କହିବେ, ଆମର ସମୟ ହେଇଗଲା, ଆମେ ଆସନ୍ତାକାଲି ଶୁଣିବା ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତିନ୍ଦ କି, ବିଧାୟ ଗୌର ଆନନ୍ଦେ।
ହଁ
ଏଇଟା ଆସିବ।